ॐ नमो भगवते वासुदेवाय। श्रीमद् भागवतम दशम स्कंदर नवम अध्यायरु मन श्रवण करुथले दामबंधन लीला किभली भगवान श्रीकृष्ण साउंड कड़ा साउंड साउंड एडजस्ट कर ଯଶୋଦା ମାତାଙ୍କର ଶୁଦ୍ଧ ବାତ୍ସଲ୍ୟ ପ୍ରେମରେ ବନ୍ଧନରେ ପଡ଼ୁଛନ୍ତି। ଭକ୍ତର ଯେଉଁ ପ୍ରେମ ରହିଛି ନିର୍ମଳ ପ୍ରେମ, ଯେଭଳି ସେ କାହିଁକି ଭଲ ପାଉଛି ଭଗବାନଙ୍କୁ ତାର କିଛି କାରଣ ନାହିଁ, ତାକୁ ଅହେତୁକୀ ଭକ୍ତି କୁହାଯାଏ। ଭକ୍ତିର କାରଣ କେବଳ ହେଉଛି ଭକ୍ତି ପ୍ରେମ। ଯେଉଁଠି ଜଗତରେ କିଏ କାହାକୁ ଭଲ ପାଉଛି, ଭଲ ପାଇବାର କାରଣ ଗୋଟେ ଅଛି, ବିନା କାରଣରେ କିଏ କାହାକୁ ଭଲ ପାଉନାହାନ୍ତି, କିଛି ନା କିଛି କାରଣ ରହିଛି। ଯେଉଁଠି ଭଲ ପାଇବାର କାରଣ ନଥାଏ ସେଇଟା ହିଁ କୁହାଯାଏ ପ୍ରେମ। ଯେଉଁଠି ଭଲ ପାଇବାର କାରଣ କିଛି ନଥାଏ ସେଟାକୁ ପ୍ରେମ କୁହାଯାଏ। ଯେଉଁଠି ଭଲ ପାଇବାର କିଛି କାରଣ ମିଳୁଛି ମାନେ ସେଟା ପ୍ରେମ କୁହାହବନି, ସେଟା କାମ କୁହାହବ, ସକାମ କର୍ମ। ଏଭଳି ସେଥିପାଇଁ ଭକ୍ତ ଯେତେବେଳେ କିଛି କାରଣ ରଖି ଭକ୍ତି କରେ ତାକୁ ସକାମ ଭକ୍ତ କୁହାଯାଏ। ପ୍ରେମର କିଛି କାରଣ ନାହିଁ, କାହିଁକି ଭଲ ପାଆନ୍ତି, ସେ ଭଲ ପାଇବାର କହିବାଟା ତାର କାହିଁକି ଆଉ ଶୁଦ୍ଧ ଲାଗିପାରିବନି। ତେଣୁ ଏ ଯେଉଁ ଶୁଦ୍ଧ ବାତ୍ସଲ୍ୟ ପ୍ରେମ ବା ମାଧୁର୍ଯ୍ୟ ପ୍ରେମ, ସଖ୍ୟ ବିଷମ୍ର ସଖ୍ୟ ବାତ୍ସଲ୍ୟ ଆଉ ମାଧୁର୍ଯ୍ୟ, ଏ ତିନୋଟି ଗୋଲକର ଐଶ୍ୱର୍ଯ୍ୟଗତ ଯଦି ଦାସ୍ୟ ଭାବ ଥାଏ ସେ ବୈକୁଣ୍ଠକୁ ଯିବ। ଏ ଦୁର୍ଲଭ ଜଗତରେ ଏଭଳି ଭାବ ପ୍ରାପ୍ତ ହେବା ଦୁର୍ଲଭ। ଭଗବାନଙ୍କୁ ଭଲ ପାଇବାର ଅଛି ତାର କୌଣସି କାରଣ ନାହିଁ, କେବଳ ବିଶୁଦ୍ଧ ତେଣୁ ଯଶୋଦା ଭଲ ପାଉଛନ୍ତି। ଶୁଣୁଥିଲେ ଆମେ କିଭଳି ସମସ୍ତ ଦାସୀମାନଙ୍କୁ ଅଲଗା କାର୍ଯ୍ୟରେ ଲଗେଇ କର୍ମାନ୍ତର ନିଯୁକ୍ତ ଆସି ସ୍ୱୟଂ ନିର୍ମମନ୍ଥ ଦଧି, ନିଜେ ଆଜି ନନ୍ଦରାଣୀ ହେଇ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦଧି ମନ୍ଥନ କରୁଛନ୍ତି। କ୍ଷମ୍ୟବାସ ପୃଥୁକଟି ତଟେ ସୁଖଦେବ ଗୋସ୍ୱାମୀ ଯଶୋଦାଙ୍କୁ ଧ୍ୟାନ କରୁଛନ୍ତି। ଶ୍ରମବାରି ବା ଯାହା କୁହାଯାଏ ଶ୍ରମ ବିନ୍ଦୁ ସବୁ ମୁଖରେ ତାଙ୍କର ଆସିଯାଇଛି। ଆଉ ମାଳତୀର ମାଳ ଯେଉଁ ଗୁଡ଼ିକ ଅଛି ବିଗଲିତ ମାଳତୀ ମାଳ, କବରରୁ ସବୁ ମାଳ ଗୁଡ଼ା ଖସି ପଡ଼ୁଛି। ଯେଉଁ କାମନା ବାସନା ମସ୍ତକରେ ଥାଏ, ମୁଣ୍ଡରେ ଥାଏ, ଜୀବ ଭିତରେ ଜୀବର ମନ ଭିତରେ ସବୁ କାମନା ବାସନା ଭରି ହେଇକି ରହିଛି, ସେ କାମନା ବାସନା ସେ ମୁକ୍ତ ହେଇପାରୁନି। ସେ ଭଗବାନଙ୍କର ସମର୍ପଣ ପୂର୍ବରୁ, ଭଗବାନଙ୍କ ଚରଣରେ ସେବା ପୂର୍ବରୁ ଏସବୁ ମୁଣ୍ଡ ଉପରେ ଚଢ଼ିକି ଥାଏ। ଯିଏ ଯେତେ ମହାନ ହଉ, ସଂସାରରେ ଯିଏ ଯେତେ ବଡ଼ ଲୋକ ହଉ, ସବୁବେଳେ ମନେ ରଖିବାକୁ ପଡ଼ିବ କାମନା ବାସନା ତା ମୁଣ୍ଡ ଉପରେ ଚଢ଼ିକି ରହିଛି, ତାପରେ ବୋଝ ହେଇକି ରହିଛି, ସେଥିପାଇଁ ସୁଖ ତାର ନାହିଁ, ତାର ନିଜର ସୁଖ କିଛି ନାହିଁ, କାରଣ ତାକୁ କାମନା ବାସନା ଖାଉଛି। ଲୋକ କୁହନ୍ତି ନା ମୁଣ୍ଡ ମୁଣ୍ଡ ଭାରି ଲାଗୁଛି, ଜ୍ୱର ହେଇଗଲେ କୁହନ୍ତି ନା ମୋ ମୁଣ୍ଡ ଭାରି ଲାଗୁଛି, ସେଟା ସଂସାର ଲୋକର କେତେବେଳେ ମୁଣ୍ଡ ଫାଙ୍କା ନାହିଁ, ଏ କାମନା ବାସନା ତାର ମୁଣ୍ଡ ଉପରେ ଓଜନ ହେଇକି ରହିଛି, ଗୋଟେ ବୋଝ ହେଇକି ରହିଛି। ଭଗବାନଙ୍କ ସେବାରେ ଯେମିତି ଯଶୋଦା ମାତା ବିଶୁଦ୍ଧ ପ୍ରେମରେ ଆଜି କୃଷ୍ଣଙ୍କର ସେବା କରୁଛନ୍ତି, କ'ଣ କରୁଛନ୍ତି ନା ଶରୀରରେ କାୟରେ ଦଧି ମନ୍ଥନ କରୁଛନ୍ତି। ଜାଣି ଜାଣି ଗୀତା ଆଣି ତଦବାଲ ଚରିତା ଆଣି, ଯେଉଁ ଗୀତ ଭଗବାନଙ୍କର ବାଲ୍ୟ ଚରିତକୁ ମୁଖରେ ଗାନ କରୁଛନ୍ତି, ସ୍ମରନ୍ତି ତତନ ସ୍ମରନ୍ତି ତା ନ ଗାୟତ, ସ୍ମରଣ ବି କରୁଛନ୍ତି, କାୟିକ ବାଚିକ ମାନସିକ ତିନିଟା ଜାଗା ଲାଗିଛି ଭଗବାନଙ୍କ ପାଖରେ ବର୍ତ୍ତମାନ। ସେଥି ମସ୍ତକରେ ଯେଉଁ ପୁଷ୍ପମାଳ ରହିଛି, କେଶ କେଶ କେଶରେ ଯେଉଁ ମାଳ ସବୁ ପୁଷ୍ପମାଳ ବନ୍ଦନ କରିଥିଲେ ସେ ସବୁ ଖସି ପଡ଼ୁଛି। କାମନା ବାସନା ଯେଉଁଟା ମୁଣ୍ଡ ମୁଣ୍ଡରେ ବୋଝ ହେଇକି ରହିଥାଏ ସେଟା ଭଗବାନଙ୍କ ସେବାରେ ହିଁ ପାଦ ତଳକୁ ଆସେ। ଅନ୍ୟ ଜଣେ ଟୀକାକାର ଲେଖୁଛନ୍ତି, ପୁଷ୍ପ ଯେଉଁମାନେ ମସ୍ତକରେ ରହୁଥିଲେ ସେମାନେ ଯଶୋଦାଙ୍କ ଚରଣ ତଳେ ପଡ଼ିଯାଉଛନ୍ତି, କହିଲେ ନାଇଁ ନାଇଁ ଯଶୋଦା ତୁମ ମସ୍ତକ ରହିବାର ଆମର ଅଧିକାର ନାହିଁ, ତୁମେ ନନ୍ଦରାଣୀ ହେଇକି ବିଶୁଦ୍ଧ ପ୍ରେମବତୀ ହେଇ ତୁମେ ଭଗବାନଙ୍କୁ ଏମିତି ଭଲ ପାଉଛ ଯେ ସମସ୍ତ ଦାସୀମାନଙ୍କୁ ତୁମେ ହଟେଇ ଦେଇକି ତୁମେ ନିଜେ ଆଜି ସେବାରେ ଲାଗୁଛ। ପୂର୍ବକାଳରେ ବହୁତ ବଡ଼ ବଡ଼ ମହାନ ଋଷିମାନେ ରାଜାମାନେ ସବୁ ନିଜେ ସେବା କରୁଥିଲେ, ଯେମିତି ଅମ୍ବରୀଶ ମହାରାଜ ନିଜେ କରୁଥିଲେ ସବୁ। ଭଗବାନଙ୍କର ସେବାର ମହିମାଟା ଯଦି ଆମେ ନ ଜାଣିପାରିଲେ ପ୍ରେମଟା ବିଶୁଦ୍ଧ ପ୍ରେମ କେବେ ଜାଗ୍ରତ ହେବନି। ଭଜନ ମାନଟା କ'ଣ? ଭଜନ ମାନେ କୃଷ୍ଣଙ୍କର ସୁଖ ସେବା ବାସନା। ଆମେ ଯେଉଁ କହୁଛୁ ମୁଁ ବସିକି ଜପ କରି ଭଜନ କରି, ତୁମ ମନ ଭିତରେ ଯଦି ତୁମର ଦେହ ସୁଖ ନାହିଁ ତାହେଲେ ତୁମେ ସେ ଭଜନଟା କିଛି କରିପାରିବ ବୋଲି ମନେ ରଖ। ମନକୁ ସଂଯମ କରିବା ପାଇଁ ତୁମେ ଯୋଗୀ ନୁହେଁ ଯେ ମନ ମୋର କେମିତି ସଂଯମ ହବ, ମୁଁ ସେ ନେଇ ଜପ କରିବି ଭଜନ କରିବି, କିନ୍ତୁ ତୁ ଯୋଗୀ ନୁହେଁ। ମନ କେବେ ବି ସଂଯମ ହୁଏ ନା, ମନ କେବେ ବି କାମନା ବାସନାରୁ ବିଦୂରିତ ହେଇପାରେ ନା। ଅନାଦି କାଳରୁ ସଞ୍ଚିତ ଏସବୁ ଜୀବର କୁକର୍ମର ଫଳ। ଯାହାଙ୍କର କରୁଣାରେ, ଯେଉଁ ଭଗବାନଙ୍କ ଚରଣରେ ଶରଣ ଗଲେ, ଯାହାଙ୍କର ସେବାରେ ନିଯୁକ୍ତ ହେଲେ, ତାଙ୍କ କୃପାରୁ ଆକାଶରେ ବାଦଲକୁ କେଉଁ ଉପାୟରେ କିଏ ବି କେତେ ବୈଜ୍ଞାନିକ ଅଛି, କେତେ ବଡ଼ ବିଦ୍ୱାନ ଲୋକ ଅଛି, ଆକାଶର ବାଦଲଟାକୁ ହଟେଇ ଦେବ ସିଏ? ଡାକନା କାହାକୁ କିଏ ହଟେଇ ଦେବ ଦେଖିବା? କିନ୍ତୁ ପବନରେ କେବଳ ଶକ୍ତି ଅଛି, ତାକୁ ଚାଳିତ କରିକି ଅଲଗା ଗୋଟେ ଜାଗାକୁ ନେଇଯିବ। ଆମେ ସମସ୍ତେ ଦେଖିକି ରହିବେ କଳା ବାଦଲ, କିନ୍ତୁ କିଛି କେହି କରିପାରିବେ, ତା ଶକ୍ତି ନାହିଁ କି, ସେ ବାଦଲରେ ହାତ ମାରିପାରିବେନି, କେଉଁ ବୈଜ୍ଞାନିକ କିଛି କରିପାରିବେନି। ଯଦି ସେ ଶକ୍ତି ଥାଆନ୍ତା ତାହେଲେ ବାଦଲ ବର୍ଷାଟାକୁ ଘୁଞ୍ଚେଇ ଦେଇପାରନ୍ତି, ସାଇକ୍ଲୋନ ହୁଏ ତାକୁ ଉଠେ ଆଉ କୁଆଡ଼କୁ ନେଇଯାଇ ପାରନ୍ତି। ତୁମେ ତ ଏତେ ବଡ଼ ବଡ଼ ବିଶ୍ୱର ବଡ଼ ବଡ଼ କାମ କରୁଛ, କ'ଣ ସେଟା ଆଟମ୍ ବମ୍ ତିଆରି କରୁଛ, ଏତେ ବଡ଼ ବମ୍ ତିଆରି କରୁଛ, ଏଗୁଡ଼ାକ ନଷ୍ଟ କଲ ଦେଖିବା? ନାଇଁ, ସେ ଶକ୍ତି ନାହିଁ, ସେଟା କିଛି ହାତ ପାଇବନି କାହାର। ଆକାଶରେ କଳା ବାଦଲ, ଆକାଶରେ ବାଦଲ କେବଳ ବାୟୁ ହିଁ ସଞ୍ଚାଳିତ କରିକି ଅଲଗା ଦିଗକୁ ନେଇପାରିବ। ଜୀବର ଅନାଦି ସଞ୍ଚିତ ଯେଉଁ କର୍ମ ବାସନାକୁ, ମନ ଭିତରେ ଯେଉଁ ଅସଂଯତ ବାସନା, ଭୋଗ ବାସନା, ଜାଗ୍ରତା, ଈର୍ଷା, ଦ୍ୱେଷର, ତ କେବେ ବି କେତେ ଚେଷ୍ଟାରେ ଜୀବ କିଛି କରିପାରିବନି। ସେଭଳି ଭଗବାନଙ୍କର ଯେଉଁ କରୁଣା, ସେ କରୁଣା ଶକ୍ତିରେ ହିଁ କେବଳ ସେଟା ଯିବ। ସେଥିପାଇଁ ଜଣେ ଭଗବାନଙ୍କର ସେବା କରେ। ତେଣୁ ପୁଷ୍ପମାନେ ଯେଉଁଗୁଡ଼ିକ ଯଶୋଦାଙ୍କର ମସ୍ତକରେ ଥିଲେ, ସେମାନେ କହୁଛନ୍ତି ନାଇଁ ଆମେ ତୁମ ମସ୍ତକରେ ରହିପାରିବୁନି, ଆମର ଏ ସ୍ଥାନ ନୁହେଁ, ଆମ ତୁମ ଚରଣରେ ଆମର ସ୍ଥାନ। ତ ନନ୍ଦରାଣୀ ହେଇକି ଆଜି କାୟ ମନ ବାକ୍ୟରେ ପୁରା ଜୀବନ ଦେଇଦେଇକି, ପ୍ରାଣ ଦେଇଦେଇକି ତୁମେ ଆଜି ସେବା କରୁଛ କୃଷ୍ଣଙ୍କ ସୁଖ ପାଇଁ। ଓଡ଼ିଆରେ ଗୋଟେ ନାହିଁ, ମୁଣ୍ଡ ଜାଳ ତୁଣ୍ଡରେ ମାରୁଛ, ମୁଣ୍ଡ ଜାଳ ତୁଣ୍ଡକୁ ଆସୁଛି, ମୁଣ୍ଡର ଜାଳ ଲୋକ ପାଠରେ ପଶିଯାଏ, ସେତେବେଳେ ସେ ବିଚାର କରିବା, ସେ ଏତେ ଶ୍ରମ କରୁଛି, ଏଟା ଶ୍ରମ ଆସିବ ସେ କଥା। ଦୃଷ୍ଟ ପରିଶ୍ରମ କୃଷ୍ଣ କୃପୟା ସୁବନ୍ଦନୀ, କୃଷ୍ଣ ଯେଉଁ ବନ୍ଧନରେ ପଡ଼ିଗଲେ ଯଶୋଦାଙ୍କର ଶ୍ରମକୁ ଦେଖି, ତୁମେ ଶ୍ରମ ନ କଲେ କେବେ ହବନି, ତୁମେ ଅଳସୁଆ, କୌଣସି ଆଳସ୍ୟ ଆଳସ୍ୟ ପରାୟଣ ବ୍ୟକ୍ତି ସେ କେବେ ବି କୃଷ୍ଣଙ୍କୁ ପାଇପାରିବେନି, ଭଗବାନ କେବେ ବି ପାଇପାରିବେନି। ଯେଉଁମାନେ ଦେହାଧ୍ୟାସୀ, ଦେହ ସୁଖ ବହୁତ ତାଙ୍କର ଦରକାର, ସବୁବେଳେ ବଡିଲି କମ୍ଫର୍ଟେବଲ୍ ଚାହାନ୍ତି, ସବୁପ୍ରକାର ସୁବନ୍ଧ ବସ୍ତରେ ବଞ୍ଚିବା ପାଇଁ ଚାହାନ୍ତି, ସେମାନେ କେବେ କୃଷ୍ଣଙ୍କୁ ପାଇପାରିବେନି, କେବେ ବି ପାଇପାରିବେ। ଇଏ ଆମର ସିଦ୍ଧାନ୍ତ, ଭାଗବତ ସିଦ୍ଧାନ୍ତ, ପୁରା କାଟିକି ଉଡ଼େଇ ଦିଆଯିବ। ଯୋଗୀମାନେ ଦେହ ଧାରଣା ନାହିଁ, ଏହି ମାଳରେ ରହିଛନ୍ତି, ଆଉ କେତେ ବାବା ବି ଅଛନ୍ତି ଯେଉଁମାନେ କିଛି ପିନ୍ଧନ୍ତିନି, ଦେଖୁନା ଖୋଲା ଦେହରୁ, ତା ଅର୍ଥ ନୁହେଁ ଯେ ସେମାନେ ଦେହକୁ ଦେହ ପ୍ରତି ଯତ୍ନ ନିଅନ୍ତିନି, ତା ଅର୍ଥ ନୁହେଁ ଯେ ସେମାନେ କୃଷ୍ଣଙ୍କୁ ପାଇଯିବେ। ଦୁଇଟା ଜିନିଷକୁ ଦୁଇ ସାଇଡ଼ ଦେଖିବାକୁ ପଡ଼ିବ, ସେମାନେ ଦେହକୁ ଯତ୍ନ ନିଅନ୍ତିନି, ଦେହକୁ ଅବହେଳା କରନ୍ତି, କିନ୍ତୁ କୃଷ୍ଣଙ୍କୁ ଭକ୍ତି କରନ୍ତି ନା, କୃଷ୍ଣଙ୍କୁ ସୁଖ ଚିନ୍ତା କରନ୍ତି ନା, ସେଥିପାଇଁ ସେ ଏତେ ବଡ଼ ତ୍ୟାଗ କରିକି ଦେହକୁ ନଷ୍ଟ କରିକି ସୁଦ୍ଧା କିଛି ପ୍ରାପ୍ତ ହେଇପାରନ୍ତି। ଆଉ ଭକ୍ତ ଭଗବାନଙ୍କର ଭକ୍ତି କରୁଛି, ସବୁ କରୁଛି, କିନ୍ତୁ ତା ଦେହ ତାକୁ ଖାଇଦେଉଛି, ତାକୁ ଦେହାମ୍ବର କୁହାଯାଏ, ଇତି ଦେହାମ୍ବର, ଦେହାମ୍ବର ଯେଉଁମାନେ ଦେହକୁ ପୁରା ଦେହର ଆଧ୍ୟାସରେ ରହିଛନ୍ତି, ଦେହ ହିଁ ତାଙ୍କର ସର୍ବସ୍ୱ, ସବୁବେଳେ ମୋର ଦେହ ଏମିତି ଖରାପ ହେଲା, ମୋର ଏମିତି ହେଲା, ମୋର ସେମିତି ହେଲା, ଯିବ ସବୁ ବିଚାରଶୀଳ ହେବା ଦରକାର। ଭକ୍ତମାନଙ୍କୁ ସେଥିପାଇଁ ମୌନୀ କୁହାଯାଏ, ଭକ୍ତର ଗୋଟେ ଡେଫିନେସନ ଦେଖି ବାରମ୍ବାର ଆସିଛନ୍ତି ଭାଗବତରେ, ମୌନୀ ମୌନୀ ମାନେ କଥା ବନ୍ଦ କରିବା ନୁହେଁ, ମୌନୀ ମାନେ ମନନଶୀଳ, ମୁନି ମୌନୀ ଏ ଶବ୍ଦ ଅର୍ଥକୁ ଆଚାର୍ଯ୍ୟମାନେ ପ୍ରାୟତଃ ମନନଶୀଳ ନେଇଛନ୍ତି, ସେ ଚିନ୍ତନ କରିବ, ମନନ କରିବ, ଭଗବାନଙ୍କୁ ଭଗବାନ କାହିଁକି ସୃଷ୍ଟି କରିଛନ୍ତି, ପ୍ରଭୁଙ୍କର ଲୀଳା କ'ଣ, ମନନ କରିବ, ବିଚାରଶୀଳ ହବ। ମୋଟା ବୋଧିଆ ଯେଉଁ ଓଡ଼ିଆରେ କହୁଛି, ମୋଟା ବୋଧିଆ ଲୋକ ଏଠି କିଛି ପାଇବେନି, ସ୍ଥୂଳ ବୁଦ୍ଧି ଗୁଡ଼ା କଳଯୁଗରେ ପ୍ରାୟ ସ୍ଥୂଳ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି, ଆଉ ଭୋଜନ ସଂଯମ ନାହିଁ, ଆଉ ଭୋଗ ସଂଯମ ନାହିଁ, ନିଷ୍ଠାପରାୟଣ ନୁହନ୍ତି, ସଂଯମୀ ନୁହନ୍ତି, ନା ଏସବୁ ମୋଟା ବୁଦ୍ଧିଆ, ସାରାଂଶ ହିସାବରେ ଖାଲି ଯୁକ୍ତି ତର୍କ ନିଜର କୁହନ୍ତି ବିଚାରଧାରା ଏଗୁଡ଼ା ମୋଟା ବୁଦ୍ଧିଆ ଲୋକ ଏଇଟା ଏହା ସୂକ୍ଷ୍ମବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ବହୁତ ବହୁତ ବିଚାରଶୀଳ ସେମାନେ କିନ୍ତୁ ଅର୍ଜୁନ ବହୁତ ସ୍ୱଭାବ ଭିତରେ ସେ ହେଉଛନ୍ତି ସୂକ୍ଷ୍ମ ବୁଦ୍ଧି ସମ୍ପନ୍ନ ଭଗବାନ ସିଦ୍ଧାନ୍ତ ଚୁଜ୍ କଲେ ଇଏ ହିଁ ଗୀତା ବୁଝିପାରିବି ବହୁତ ସୂକ୍ଷ୍ମ ବିଚାରଶୀଳ ସେଥିପାଇଁ ତାଙ୍କର ପ୍ରଶ୍ନ ଗୁଡ଼ିକ ଯେଉଁ ଗୀତାରେ ରହିଛନ୍ତି ବହୁତ କଣ ଶୁଭାଜି ହେଉଛି ବହୁତ ବିଚାର କରିକି ସେ ପ୍ରଶ୍ନ ପଚାରୁଥିଲେ ଏମିତି ସେ କେମିତି ଛୋଟ ପିଲା ଭଳି ସେ ପ୍ରଶ୍ନ ପଚାରୁନଥିଲେ ଆଉ କୃଷ୍ଣ ବି ତ ଉତ୍ତର ଦେଉଥିଲେ ବହୁତ ସାବଧାନ ହେଇକି ସେ ତ ଗୀତା ନିତ୍ୟବାଣୀ ଫୋନ ବି କୃଷ୍ଣ ବହୁତ ସାବଧାନ ହେଇକି ପ୍ରବଚନ ଦେଉଥିଲେ ଅର୍ଜୁନଙ୍କୁ କାହିଁକି ଜାଣିଥିଲେ ଅର୍ଜୁନ ଯେକୌଣସି ସମୟରେ ପ୍ରଶ୍ନ ଗୋଟେ ଉପରେ ଦେଇପାରିବେ ବହୁତ ବୁଦ୍ଧିମାନ ବିଚାରଶୀଳ ସ୍ପଷ୍ଟବାଦୀ ଯେଉଁମାନେ ସୂକ୍ଷ୍ମ ବୁଦ୍ଧି ସମ୍ପନ୍ନ ନ ହେବେ ସେମାନେ ଭଜନ କରିପାରିବେନି ବିଚାରଶୀଳ ହେବାକୁ ପଡ଼ିବ ମୌନ ହେବାକୁ ପଡ଼ିବ ମନନଶୀଳ ହେବାକୁ ପଡ଼ିବ ତେଣୁ ଯଶୋଦା ଏତେ ଶ୍ରମ କରୁଛନ୍ତି ରଜୁଆ କର୍ଷ ଶ୍ରମ ଭୁଜ ଚାଲା କଙ୍କଣ କୁଣ୍ଡଲୌଚ କଙ୍କଣ ଆଉ କୁଣ୍ଡଲୌ କୁଣ୍ଡଳ ଆଉ କଙ୍କଳ ଇଏ ହଲୁଛନ୍ତି ସ୍ୱଭାବ ଅଛନ୍ତି ସେବାରେ ତାଙ୍କର ପ୍ରତି ଅଙ୍ଗ ପ୍ରଫୁଲ୍ଲତା ରହିଛି ଜଣ 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 ହାତରେ ଶବ୍ଦ ହେଉଛି କୁଣ୍ଡଳ ଦୋଲୁଛି ଆଉ ଶ୍ରମ ରଜୁ ଆକର୍ଷ ଶ୍ରମ ରଜୁ ଆକର୍ଷଣ କରୁଛନ୍ତି ଟାଣୁଛନ୍ତି ନା ତା ଶ୍ରମରେ ସ୍ୱେଦ ରହିଛି ଆଉ ଏଇ ସମୟରେ ଫୁଲ ଗୁଡ଼ିକ ସବୁ ତଳକୁ ଖସୁଛି ବିଗଲିତ ସିନ୍ନ ବକ୍ତ୍ରମ୍ କବଳ ବିଗଲିତ ମାଳତୀ ନିର୍ମମନ୍ଥ ମାଳତୀର ଯେଉଁ ଗୁନ୍ଥିତ ମାଳ ଗୁଡ଼ିକ ସବୁ ଗୋଟେ 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 ଖସି ପଡ଼ୁଛନ୍ତି ଏଇ ଅବସ୍ଥାରେ ଯେଉଁ ସେବାର ଯେଉଁ ସୁଖ ସେବାରେ ଯେଉଁ ଆନନ୍ଦ ଯଶୋଦା ପ୍ରାପ୍ତ ହେଉଛନ୍ତି ଏଣେ କୃଷ୍ଣଙ୍କୁ ଚାହୁଁଛନ୍ତି ମଝିରେ ମଝିରେ କୃଷ୍ଣ ଶୋଇଛନ୍ତି ନା ପାଖର ଯେଉଁ କୋଠରରେ ଶୋଇଛନ୍ତି କୃଷ୍ଣଙ୍କୁ ଚାହୁଁଛନ୍ତି କାଳେ କାନା କାନା ଉଠିଯିବେ କି ଉଠିଲା ମାନେ ମୋତେ ଦଧି ମନ୍ଥନ କରିଦେବେନି ଏଣୁ ଗୀତ ଗାନ କରୁଛନ୍ତି ଆଉ ସେ ଏତେ ମଧୁର ସ୍ୱର ଯଶୋଦା ଗାନ କରୁଛନ୍ତି ତାଙ୍କୁ ଲାଗୁଛି ଯେ କୃଷ୍ଣ କାନା ଉଠିପାରିବେନି ନିଶ୍ଚିନ୍ତ ବିଳମ୍ବରେ ଉଠିବେ କାରଣ ଛୋଟ ପିଲାମାନଙ୍କୁ ଟିକେ ସଙ୍ଗୀତ ଶୁଣିଲେ ସେମାନେ ଶୋଇଯାଆନ୍ତି ପ୍ରାୟ ବାଳକମାନଙ୍କୁ ଭୋର ନିଦ ହୁଏ ବେଶୀ କାରଣ ସେମାନେ ଶୁଅନ୍ତି ଲେଟ୍ରେ ନିଦ ଭୋର ହୁଏ ବେଶୀ ଆଉ ପ୍ରକୃତ ସବୁ ଶୋଇବା ସମୟଟା ହେଉଛି ଭୋର ସମୟ ପ୍ରାୟ ସେଇ ସମୟରେ ନିଦ ଅଧିକା ଲାଗେ ସେଥିପାଇଁ ଉଠିବାକୁ ପଡ଼େ ସୂର୍ଯ୍ୟ ଉଦୟରେ ଦେଢ଼ ଘଣ୍ଟା ପୂର୍ବରୁ ନିଦର ସମସ୍ତଙ୍କୁ ଗଭୀର ହୁଏ କାରଣ ବାୟୁମଣ୍ଡଳଟା ସେତେବେଳେ ଶୀତଳ ହେଇଯାଇଥାଏ ସେଇଟା ହେଉଛି ସତ୍ୟଗୁଣ ସମୟ ସେଇଟା ହେଉଛି ତପସ୍ୟା ସେଇ ସମୟରେ ଉଠିବାଟା ହେଉଛି ତପସ୍ୟା ସତ୍ୟଗୁଣଟା ବଢ଼ିବା ପାଇଁ ଏ ସମୟରେ ଉଠିବାକୁ ପଡ଼େ ସେ ସମୟରେ ନିଦଟା ହୁଏ ଆଉ ନିଦଟା ହେଉଛି ତମ ଗୁଣ ତେଣୁ ସେ ସମୟରେ ପଶୁଛି ସତ୍ୱଗୁଣ ସେ ତମ ଗୁଣକୁ ପରାସ୍ତ କରିବା ପାଇଁ ସତ୍ୱଗୁଣକୁ ବର୍ଦ୍ଧିତ କରିବା ପାଇଁ ଆମକୁ ଜବରଦସ୍ତ ଉଠିବାକୁ ପଡ଼ିବ ସେ ସମୟରେ ଉଠିବାଟା କେବେ ପ୍ରଫୁଲ୍ଲତା ଦିଏନି ଉଠିବାକୁ ଗୋଟେ ପଡ଼େ କେବେ ମାନେ ବଡିଟା କେବେ ପରମିଟ୍ କରେ କାରଣ ତମ ନିଦ୍ରାଟା ତମ ଗୁଣ ନା କିନ୍ତୁ ଆମକୁ ସତ୍ୱଗୁଣ ଜାଗ୍ରତ କରିବାକୁ ହେଲେ ତମ ଗୁଣଟାକୁ ଭାଙ୍ଗିବାକୁ ପଡ଼ିବ ନା ଉଠିବାକୁ ପଡ଼ିବ ବାଳକମାନଙ୍କୁ ପ୍ରାୟ ଛୋଟ ଶିଶୁମାନଙ୍କୁ ପ୍ରାୟ ସେ ସମୟରେ ଅଧିକା ନିଦ ହୁଏ ଲେଟ୍ରେ ଉଠିବା ରାତିରେ ଖେଳନ୍ତି କୃଷ୍ଣ ତ ବଡ଼ ହେଇଗଲେଣି ତେଣୁ ଏଇ ଯେଉଁ ସେବାର ପରିପାଟିଟା ଯେଉଁ ରହିଛି ଯଶୋଦା ଯେମିତି ଯେଉଁ ଯେଉଁ ମନୋଭାବରେ କରୁଛନ୍ତି ତାକୁ ଦର୍ଶନ କରିକି ସୁଖଦେବ ଗୋସ୍ୱାମୀଙ୍କର ବହୁତ ମାନେ ଯାହା କୁହାଯାଏ ଅନ୍ତରରେ ବହୁତ ଆନନ୍ଦିତ ତାଙ୍କର ଆନନ୍ଦ ଭାବନା ଆସୁଛି ସେଥିପାଇଁ ସେ ବ୍ୟାଖ୍ୟା ପୁରା ରୂପଟାକୁ ବର୍ଣ୍ଣନା କରୁଛନ୍ତି ଯଶୋଦାଙ୍କର କେଉଁ ଅବସ୍ଥା ନୀତିକାର ତାଙ୍କର ଏ ଯେଉଁ ସେବା ଉପରେ ସେ ଲେଖିଛନ୍ତି ଯେ ସେବାଟା କ'ଣ ଭଗବାନଙ୍କ ଯେଉଁ ସେବା ଏ ହେଉଛି ସବୁଠୁ ବଡ଼ ଧନ ଯେମିତି ଭକ୍ତିମୟ ଠାକୁର କହିଲେ ନା ତୁମର ସେବାରେ ଦୁଃଖ ହେ ଯେତ ସେଇ ତ ପରମ ସୁଖ ସେବା ସୁଖ ଦୁଃଖ ପରମ ସମ୍ପଦ ନାଶ ଏ ଅବିଦ୍ୟା ଦୁଃଖ ଯେ ସେବାକୁ ଗୋଟେ ବଡ଼ ଧନ ବୋଲି କୁହାଯାଇଛି ଚେତନାରେ ଆମର ଯେହେତୁ କର୍ମ କରୁଛେ କର୍ମର ଫଳଟା ସୁଖ ଦୁଃଖ ରହୁଛି ଯିଏ କ'ଣ ଗୋଟେ ଲୋକ କର୍ମ କରୁଛି କର୍ମ ପାଇଁ କିଛି ଆଶା କରୁଛି ମୋର ଏଇଟା ଦରକାର ତାପରେ ତା ସୁଖ ଦୁଃଖଟାକୁ ସେ ମନ ଭିତରେ ରଖୁଛି ଆଉ ମୋର ନିଜର ସୁଖ ବାସନା ରହୁଛି ସେବାଟା କ'ଣ ନା ସେବାଟା ଜଣଙ୍କ ପାଇଁ କରାଯାଉଛି ଯେମିତି ଦେଶସେବୀମାନେ ଯେମିତି ଯେଉଁମାନେ ମେଡ଼ିକାଲ ସବୁ ଦେଖିବେ ଲୋକମାନେ ଆସୁଛନ୍ତି ହେଲ୍ପ କରନ୍ତି ମେଡ଼ିକାଲରେ କିଛି ଲୋକ ଘୁରୁଛନ୍ତି ପ୍ରତିଦିନ, ଲୋକମାନଙ୍କୁ ଏଇ ଯେଉଁ ଗଭର୍ଣ୍ଣମେଣ୍ଟ ମେଡ଼ିକାଲରେ ଲୋକମାନଙ୍କୁ ଆଡ଼ମିସନ୍ କରିବେ, ଚିହ୍ନେଇ ଦେବେ, ତାଙ୍କୁ ଟିକେଟ୍ କରାଇଦେବେ, ମେଡ଼ିସିନ୍ କିଣେଇ ଦେବେ, ସେମାନେ ସେଇ ଲୋକକୁ ସାହାଯ୍ୟ କଲାପରେ ସୁଖୀ ହୁଅନ୍ତି। ତାକୁ ମେଡ଼ିସିନ୍ କିଣେଇଦେବେ, ତାକୁ ନେଇ ୱାର୍ଡ଼ରେ ଆଡ଼ମିସନ୍ କରାଇଦେବେ, ତାକୁ ନେଇ ଡକ୍ଟର ପାଖରେ ଚିହ୍ନେଇଦେବେ, ଗରିବ ଲୋକମାନଙ୍କୁ କରିଦେଲା ପରେ ସେଟା କଲା ପରେ ସୁଖୀ ହୁଅନ୍ତି। ସେ ଯଦି ନ କରିପାରିଲେ ତାକୁ ସୁଖ ଲାଗିବନି, କାରଣ ସେ ଅନ୍ୟକୁ ସୁଖ ଦେଇକି ସୁଖ ପାଇବେ, ସେବାର ତାତ୍ପର୍ଯ୍ୟଟା ହେଉଛି ଏଇଟା। ଏଇଟା ଖଟିବା ଜିନିଷ ନୁହେଁ, ସେ ଭଗବାନଙ୍କୁ ସୁଖ ଦେଇକି ଯେଉଁଟା ସୁଖ ମିଳେ ସେଇଟା ହେଉଛି ସେବା। ସେଥିରେ ସୁଖ ମିଳେ, ଦେଶ ସେବୀମାନେ ପାଉଛନ୍ତି, ରୋଗୀ ସେବୀମାନେ ପାଉଛନ୍ତି, ଆଉ ମୃତ୍ୟୁ କାହିଁ ମିଳିବନି? ଆଉ ଯେଉଁମାନେ ଦେହାମ୍ବର, ତାଙ୍କ ଦେହ ଧାରଣା, ଯେଉଁମାନଙ୍କର କର୍ତ୍ତବ୍ୟ ନିଷ୍ଠତା ନାହିଁ, ଯେଉଁମାନେ ଯାହା କୁହନ୍ତି ସହଜିଆ, ସେମାନଙ୍କର କ'ଣ ଅଛି? ସେମାନେ ଯାହା କୁହନ୍ତି ଭୋଗୀ, ସେମାନେ ଭଗବାନଙ୍କ ଧନ, ଗୁରୁ ବୈଷ୍ଣବଙ୍କ ଧନ ଖାଇକି ସେ ବଞ୍ଚିବା ପାଇଁ ଚାହାନ୍ତି, ତାଙ୍କ ପାଇଁ ସେବା କିଛି ନାହିଁ। ସେ କ'ଣ କୁହନ୍ତି? ଯାହା କୁହନ୍ତି ସୁବିଧାବାଦୀ, ସେ ଦିନ କଟିବା ପାଇଁ, ଜୀବନ କଟିବା ପାଇଁ ସେମାନେ ଆସନ୍ତି। ପ୍ରଭୁପାଦମାନଙ୍କର ବହୁତ ରାଗନ୍ତି, କାହିଁକି ନାହିଁ ସେମିତି ଲୋକଙ୍କୁ ତ ମନ୍ଦିର ଆଲାଉ କରନି, ମନ୍ଦିରରେ ଯିଏ ରହୁଛନ୍ତି ତାଙ୍କୁ ଦେଖ 24 ଘଣ୍ଟା ସେମାନେ ସେବା କରୁଛନ୍ତି କି ନାହିଁ, ଯେ ମନ୍ଦିରରେ ସେ ସେବା କରନ୍ତି ତାଙ୍କୁ ରଖନି। ସେଥିପାଇଁ ପ୍ରଭୁପାଦ ମନା କରନ୍ତି, 40 ଇୟର୍ସ ପରେ କାହାକୁ ଆଲାଉ କରନି, 40 ବର୍ଷ ପରେ କାହାକୁ ରଖନି ମନ୍ଦିରରେ, ସେ ସେବା କରନି, ଠକିବେ ସବୁ। ହଁ, ସେ ସଂସାର ଭିତରେ କ'ଣ କରିଥିବେ? ସଂସାର ଖଟି ଖଟିକି ଆସିଥିବେ, ଏଠି ଏଠି କ'ଣ କରିବେ ବାବୁ? ତୁମେ କ'ଣ ମଠକୁ ଗଲେ ସେବା କରିବ? ଏ ଘରେ ଖଟୁଛ ନା ଏଠି ଗଲେ କରିବ? ଏଠି ହେଲେ ମୋର କ'ଣ କ'ଣ କରିବାର ଅଛି? ଦେଖ ପଇସା ଆସୁଛି ମଠକୁ, ମୋର କ'ଣ ଅସୁବିଧା ଅଛି? ସଂସାର ଖଟିବେ, ମଠକୁ ଆସିଲେ ବାବୁଗିରି ଦେଖିବେ ସମସ୍ତେ, ସେଦିନ ପୂର୍ବ ମନା କରୁଛନ୍ତି, ନାଇଁ 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 40 ବର୍ଷ ପରେ କାହାକୁ ଆଲାଉ କରନି। ସେ ଭଗବାନଙ୍କୁ ସୁଖ ଦେଖୁଥିଲେ, ପ୍ରେଷ୍ଟେଟ ମନା କରୁଛନ୍ତି, ନାଇଁ ଏମାନଙ୍କ ଆଡ଼େ ରଖାଉନି, ତାଙ୍କୁ ଆଉ ଜଏନ୍ କରାଉନି, କାରଣ ସେମାନଙ୍କ ସ୍ପିରିଟ୍ ନାହିଁ, ସେମାନେ ସବୁକିଛି ଲସ୍ କରିକି ଆସୁଛନ୍ତି, ସେମାନେ ସେବା ଆଉ କରିବେନି। ଆଉ ଏ ବୟସରେ ବି ପ୍ରଭୁପାଦ କୁହନ୍ତି, ୟୁ କ୍ୟାନ୍ ନଟ୍ ଟ୍ରେନ୍ ଦି ଓଲ୍ଡ ଡଗ୍ସ, ପୁରୁଣା କୁକୁରକୁ ତୁମେ ତାଲିମ ଦେଇପାରିବନି, ପୁରୁଣା କୁକୁରକୁ ତୁମେ ଆଉ ସଜେଇ ପାରିବ? ଯେତେ ମାଡ଼ ମାରଣା ଦେଖିବ ସେ ରାସ୍ତାରେ ଝାଡ଼ା ଯିବ, ଯେତେ ପିଟ ପୁରୁଣା କୁକୁର ସେ ଆଉ ତାକୁ ଗୋଟେ ଟ୍ରେନ୍, ବେଟର୍ ଟ୍ରେନ୍ ନ୍ୟୁ ଡଗ୍ସ, ସବୁ କହିଦେଇଛନ୍ତି ଆଉ। ନୂଆ କୁକୁର ଆଣିଲେ ତାକୁ ଯେମିତି ଶିଖେଇବ ସେ ଚାଲିବ, ପୁରୁଣା ଲୋକ ପାରିବନି, ଯିଏ ସବୁ ସଂସାର ଭିତରେ ରହିକି ଆସୁଛନ୍ତି ତାଙ୍କୁ ବୁଲିବା ମହାନ କଷ୍ଟ, ତାଙ୍କର ଯେଉଁଟା ବୁଦ୍ଧି ବୁଦ୍ଧିବେ ଆଉ, ସମସ୍ତେ ସେମିତି ନୁହନ୍ତି। କିନ୍ତୁ ପ୍ରଭୁପାଦଙ୍କ ଇନ୍ଷ୍ଟ୍ରକ୍ସନ୍ ଏଇଟା, 40 ଇୟର୍ସ ପରେ କାହାକୁ ଆଲାଉ କରନି, ଆମର ରଖାଯାଏ ସାଧାରଣ ବୟସ ହେଲେ ରଖନି ମନ୍ଦିରରେ, ତାଙ୍କେ ଆର୍ କିଏ କରିବେ? ସେମାନେ ସବୁ ଶକ୍ତି ଦେଇକି ଆସୁଛନ୍ତି ସେଠି, କାହିଁକିନା ଏଠି କୃଷ୍ଣ ସୁକଡ଼ା ସେ ଦେଖିବେନି। ଆଉ ଯେହେତୁ ସଂସାର ଭିତରେ ସବୁ କାମ କରିକି ଆସୁଛନ୍ତି, ନା ମୁଣ୍ଡରେ କ'ଣଟା ରହିଛି? ସେଇ ସଂସାରଟା ରହିଥିବ, ଏତେ ଶୀଘ୍ର ସେ ଭୁଲି ପାରିବେନି, ତ୍ୟାଗ ଆସେ ତାଙ୍କ ପାଇଁ କଷ୍ଟ। ସେ ସୁଖଟା, ଯେଉଁ ସେବାଟା ହେଉଛି ଗୋଟେ ସୁଖ, ସେବାର ତାତ୍ପର୍ଯ୍ୟ ହେଉଛି ଅନ୍ୟକୁ ସୁଖ ଦେଇକି ସୁଖୀ ହେବା। ତ ଆମେ ତ ଭଗବାନଙ୍କ ସୁଖ ପାଇଁ କରୁନା, ଅଲଗା ଉଦ୍ଦେଶ୍ୟରେ କରୁଛେ, ଆମକୁ ସୁଖ ମିଳିବନି, ଏଇଟା ଗୋଟେ ସିମ୍ପୁଲ୍ ଜିନିଷ। ଜଣଙ୍କୁ କାହିଁ ସୁଖ ମିଳୁନା? ସେ ତାର ଉଦ୍ଦେଶ୍ୟଟା ରହୁଛି ମୁଁ ଭଗବାନଙ୍କ ସୁଖ ହେଉଛି କି ନାହିଁ ସେ ଦେଖିବାର ନାହିଁ, ତାର କରଦ୍ୱାର ଅଛି, ତାଙ୍କୁ ସୁଖ କେମିତି ମିଳିବ? ସେଥିପାଇଁ ସେ ନୀତିକାର ଲେଖିଲେ, ଲୋକଦ୍ୱୟମ୍ ସୁଖ ଲୋକଦ୍ୱୟମ୍ ସ୍ୱକ୍ଷୟୁତମ୍ ସୁଖେନ ଚେତୋପି ସାନନ୍ଦମୟ ବିଭାତି ଦୁଃଖାନି ଦୂରେ ପ୍ରଭବନ୍ତି ତେନ ସେବାଧନମ୍ ସର୍ବଧନମ୍ ପ୍ରଧାନମ୍। ନୀତିକାର ଜଣେ ଲେଖୁଛନ୍ତି, ସୌଖ୍ୟମ୍ ଦ୍ୱୟମ୍ ଲୋକଦ୍ୱୟମ୍ ସୌଖ୍ୟମ୍ ୟୁତମ୍ ସୁଖେନ, ଦି ଲୋକରେ, ଏ ଲୋକ ଇହ ଲୋକ ଆଉ ପର ଲୋକରେ ପ୍ରଚୁର ସୁଖ ତୁମକୁ ମିଳିବ ଏ ସେବାରେ। ଲୋକ ୟୁତମ୍ ସୌଖ୍ୟ, ଲୋକଦ୍ୱୟମ୍ ସୌଖ୍ୟ ୟୁତ ସୁଖେନ ଚେତୋପି ସାନନ୍ଦମୟ ବିଭାତି, ଚିତ୍ତରେ ସବୁବେଳେ ଆନନ୍ଦତା ଆସେ, ଚିତ୍ତରେ ପ୍ରସନ୍ନତା ଆସେ। ଅନ୍ୟକୁ ଜଣେ ସାହାଯ୍ୟ କରିଦେଲେ ଆପଣ ଦେଖୁନାହାନ୍ତି, ଗୋଟେ ଗୋଟେ ଲୋକ ଭାଇଟି ପାଣି ଦେବ, ତା ପାଣି ଗ୍ଲାସ୍ ଦେଲେ କ'ଣ ହେଉଛି? ଆରେ ସିଏ ଯେତେ ସୁଖୀ ହେଉନି ତୁମକୁ ଅଧିକ ସୁଖ ଲାଗିବ, କାରଣ ତୁମେ ତାକୁ ସେବା କଲ ନା। ସେ ତ ଓଡ଼ିଆରେ ଗୋଟେ ଲୋକମାନେ କୁହନ୍ତି ନା, ଖାଇବାରେ ଯେତିକି ସୁଖ ନାହିଁ ଖୋଇବାରେ ସେତିକି ସୁଖ ଅଛି। ଦେ ଆ ଭାଇ ତୁ ଖାଇବୁ, ଖାଇଲୁ ତୁମେ ଉପବାସ ଥିବୁ, ଜଣେ ଅଲଗା ଖାଇବାକୁ ଦେଲେ ତୁମକୁ ସୁଖ ଲାଗିବ, ସେଇଟାକୁ ସେବା କୁହାଯାଏ। ସେ ଗୋଟେ ମଣିଷକୁ ସେବା କରିବା ଏତେ ସୁଖ ପାଉଛନ୍ତି, ଆଉ ଭଗବାନଙ୍କୁ ସେବା କଲେ ସୁଖ ମିଳିବନି? ଚେତୋପି ସାନନ୍ଦମୟ ବିଭାତି, ବିଭାତି ପ୍ରତିଭାତି, ଆନନ୍ଦ ଚିତ୍ତରେ ଆସିବ ଭଗବାନଙ୍କ ସେବାରେ। ଯଶୋଦାଙ୍କୁ ସେ ପ୍ରତି କୁଣ୍ଡଳ କଙ୍କଣ ହରୁଛି, କବରେ କବରୀରୁ ମାଳତୀ ମାଳା ଖସୁଛି, ଶ୍ରମ ବାରି ଏତେ ସୁନ୍ଦର, ଏଇଟା ସୁନ୍ଦର ତାଙ୍କୁ ଲାଗୁଛି, ସୁଖଦେବ ସେଦିନ ଧ୍ୟାନ କରୁଛନ୍ତି ବାତ୍ସଲ୍ୟ ରସର ସାଧକମାନଙ୍କ ପାଇଁ ଧ୍ୟାନ ମନ୍ତ୍ରଟା, ଯେ କେମିତି ଜଣେ ସାଧକ ବାତ୍ସଲ୍ୟ ରସ ସେ ବୁଡ଼ି ଯାଇଛି, ମାଧୁର୍ଯ୍ୟ ରସରେ ସଖୀମାନେ ସେମିତି ବୁଡ଼ି ଯାଆନ୍ତି, ଡୁବ ଲଗେଇ ଦିଅନ୍ତି ପୁରା। ଚେତୋପି ସାନନ୍ଦମୟ ବିଭାତି ଦୁଃଖାନି ଦୂରେ ପ୍ରଭବନ୍ତି ତେନମ୍, ଦୁଃଖାନି ଦୂରେ ପ୍ରଭବନ୍ତି ତେନମ୍, ତାଠାରୁ ଦୁଃଖ ବହୁତ ଦୂରକୁ ପଳାଏ। ଶିବା ଧନମ ସର୍ବଧନମ ପ୍ରଧାନ, ସଂସାର ଯେତେ ଧନ ଅଛି ସବୁ ସବୁଠୁ ବଡ଼ ଧନ ହେଲା ସେବା। ଭଗବାନ ଯାହା ପ୍ରତି କରୁଣା କରନ୍ତି ତାଙ୍କୁ ସେବା ଅଧିକାର ଦିଅନ୍ତି। ଆମେ ଆମେ କ'ଣ ତୁଳସୀ ମାଗୁଛେ, ସେବା ଅଧିକାର ଦିଏ କର ନିଜ ଦାସୀ ସେବା ଦେଲା ବେଳକୁ ଆଣି ତ ଖସିକି ବାବ ଚାଲିଲେ ବାବୁଲି ହବ, ଆମର ଘର କାମ ଅଛି ନା ଆଉ ଏଣେ ତୁଳସୀ ପ୍ରାର୍ଥନା କଲାବେଳେ ଦେଖିବ ବାବା କ'ଣ ମାଗି ଗୋଟେ ବୁଲି ପଡ଼ିବ, ଯେମିତି ଏତେ ଗୋଟେ ବିରାଟ ବଡ଼ ଭକ୍ତ ଦୁଇ ଚାରି ଘର ମାରିଦେବେ କ'ଣ ତୁଳସୀ କୃଷ୍ଣ ପ୍ରେୟସୀ କହିକି ମୋତେ ସେବା ଅଧିକାର ଦିଅ, ଡାକିଲା ସେବା ଅଧିକାର ତ ମାଗୁଛ, ଆସୁନା ସେବା କରିବ ନା, ମୁଁ ସମୟ ନେବା, ମୋ ଘର କାମ ଏଣେ ଅଛି, ମୋର ସେଟା ଅଛି, ଦେଖାବି ନାହିଁ, କୁଆଡ଼େ ଗଲେ ତାଙ୍କୁ ଖୋଜିଲ ଦେଖିବା ଆଉ ଆଉ ନଥିବୁ, ଇଏ କ'ଣ ତୁମେ କହୁଛ କ'ଣ କରୁଛ କ'ଣ, ତୁମର ଘର କାମ ଥାଉ ତୁମେ ଯା ଥାଉ, ତୁମେ ଭଗବାନଙ୍କର ଭକ୍ତ ମାନେ ତୁମେ ଡାକରା ମାନ ତୁମେ ଆସିବ, ତୁମର କ'ଣ ହେଇଛି ସେଟା ଆମେ ବୁଝିପାରିବୁନୁ। ଈଶ୍ୱର ଆମ ଗୁରୁଦେବଙ୍କୁ ତ ଶିଖିଛୁ, ତୁମର କ'ଣ ଘରେ ଅସୁବିଧା ହେଲା ସୁବିଧା ହେଲା ସେଟା ଆମେ ବୁଝିପାରିବୁନୁ, ତୁମକୁ ଡାକରା ହେଉଛି ମାନେ ଗୁରୁ ଡାକୁଛ ମାନେ ତୁମେ ଆସିବାକୁ ପଡ଼ିବ, ତୁମେ କୃଷ୍ଣଙ୍କର ଭକ୍ତ ହେଇଛ, ତୁମର ଅସୁବିଧା ତୁମ ଶାଶୁର ଅସୁବିଧା, ଶ୍ୱଶୁରର ଅସୁବିଧା, ତୁମ ଘର ଅସୁବିଧା, ସେ ଅସୁବିଧା କିଛି ତୁମ ସେ ନାହିଁ, ଅସୁବିଧା ଜୀବନ ସାରା ଲାଗିକି ରହିବ, କେଉଁଦିନ ସୁବିଧା ହେଲାନି କି, 60 ବର୍ଷ ହେଲା ବା କେଉଁଦିନ ସୁବିଧା ହେଇଯାଇଛି ତୁମର କହିଲେ ଦେଖିବା, କେଉଁଦିନ ଅସୁବିଧାରେ ନ ହେଇଛି, ସେ ଅସୁବିଧା ଆଳ ଦେଖେଇ 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 ଦେଖି କୁମ୍ଭୀର ପାଣି ଭିତରେ ରହିକି ଯେମିତି ମଣିଷକୁ ଟାଣି ନେଇ ପଳାଏ, ଜୀବକୁ ମାୟା ଟାଣି ନେଇ ପଳାଏ, ମୋର ଏଇଟା ଅସୁବିଧା ମୋର ଏଇଟା ଅସୁବିଧା, ଅସୁବିଧା ସବୁବେଳେ ଲାଗିଥିବ, ଅସଜଡ଼ା ଅସଜଡ଼ା ସଂସାରରେ ତୁମେ ମିସ୍ତ୍ରୀ ନୁହେଁ ସଜାଡ଼ି ଦେବ, ଏ ଜୀବନ ହେଉଛି ଗୋଟେ ଅସଜଡ଼ା ଜିନିଷ, କର୍ମଫଳ ହିସାବରେ ମିଳିଛି, ସବୁବେଳେ ଲାଗି ଲାଗି ଝମେଳା ଝମେଳା ରହିଥିବ, କେତେବେଳେ ତୁମେ ମୁକ୍ତ ହବ ଜଣେ ଜୀବ, ସେଥିରେ ଆମର କିଛି ନାହିଁ, ତୁମେ ଡକରା ହଉଛି ମାନେ ଆସିବ ନା ଆଉ, ତୁମର କ'ଣ ହେଲା ତୁମର କ'ଣ ନାହିଁ ସେଟା କିଏ ମଲା କ'ଣ ହେଲା, ସେ ଯୋଉ ଢେଙ୍କାନାଳ ଆମର କାମାକ୍ଷାନଙ୍କର ସେ ପ୍ରଭୁ ଥିଲେ ଭାନୁପ୍ରଭୁ, ତାଙ୍କର ଶ୍ୱଶୁର ନା କିଏ ମରିଯାଇଛି ନା, ତାଙ୍କ ଘର ଲୋକ କିଏ ମରିଛନ୍ତି, ସେ କୀର୍ତ୍ତନ ଅଛି ଆମର ନିତାନ୍ତ ଦୋଷୀ କୀର୍ତ୍ତନ ଆସନ୍ତି, ଆସି ଗୁରୁଦେବ ଡାକିଲେ ତୁମ ଆସିବ ତୁମେ ନା ଆଜ୍ଞା ଆମ ଶ୍ୱଶୁର, ତୁମ ଶ୍ୱଶୁର ମରୁ କି ଯିଏ ମରୁ, ଗୁରୁଙ୍କର ଡାକରା ମାନେ ତୁମେ ଆସିବାକୁ ପଡ଼ିବ, ତୁମେ ଶିଷ୍ୟ ହେଇଛ ଆଉ ତୁମ ଶ୍ୱଶୁର କ'ଣ, ତୁମ ଶ୍ୱଶୁର ତୁମକୁ ଉଦ୍ଧାର କରିବ, ଆରେ ଭଗବାନଙ୍କର କାମ ଆଉ ନା ଆଜ୍ଞା ମୋର ବହୁତ ବଡ଼ କାମ ଅଛି, ମୋର ଏ କାମ ତୁମେ ସେ କାମ ରଖ, ତୁମ କାମଟି ଇମ୍ପୋର୍ଟାଣ୍ଟ କାମ ହେଉଛି କୃଷ୍ଣଙ୍କର କାମ, ତୁମେ ଭଗବାନଙ୍କୁ ଭଗବାନଙ୍କର ଭକ୍ତ ହେଇଛ, ତୁମେ ତାଙ୍କଠୁ ଆଉ ଗୋଟେ କିଛି ଗୁରୁତ୍ୱ ଜିନିଷ ଅଛି କି ଜୀବନରେ, ଭଗବାନ କୌଣସି ଜିନିଷ ଆଉ ଯିଏ ଭଗବାନଙ୍କ ସେବାକୁ ଅନ୍ୟ ବସ୍ତୁକୁ ଅନ୍ୟ ଅନ୍ୟ କାର୍ଯ୍ୟକୁ ଅବହେଳା କରି ଭଗବାନ କାର୍ଯ୍ୟ କରୁଛି ତାର ସେ କାର୍ଯ୍ୟ କେବେ ହେଲେ ଅପୂର୍ଣ୍ଣ ରହିବନି, ସେ କାର୍ଯ୍ୟ ଭଗବାନ କରିଦେବେ କାହା ଦ୍ୱାରା, ଆମ ସଂସାର ଝମେଳା କାହିଁ ବାବୁଲି ଝିଡ଼ୁନି, ଦିନ ମାନ ଦୌଡ଼ୁଛ ଚାଲିଛେ, ଖାଲି ସକାଳୁ ଉଠିଲା ବେଳକୁ ଦୌଡ଼ା ଦୌଡ଼ି ଚାଲିଛି, କାହିଁ ଚାଲିଛି, ତୁମେ ତୁମ କାମଟାକୁ ଛିଡ଼େଇବାକୁ ଚାହୁଁଛ, ତୁମ କାମ ଛିଡ଼ିବ କି, ତୁମ ସଂସାର କାମକୁ ଛିଡ଼ିବନି, ତୁମେ ତ କର୍ମ ଫଳ ଅଛି ଆଉ ତୁମେ ଚାହୁଁଛ ମୁଁ ନିଜେ ନିଜେ ବଢ଼େଇ ମିସ୍ତ୍ରୀ ସବୁ ହେଇକି ମୁଁ ସବୁ କାମ କରିଦେବି, ତୁମ କାମ କେବେ ଛିଡ଼ିବନି, ତୁମେ ଭଗବାନ କାମ କଲେ ଭଗବାନ ଛିଡ଼େଇଦେବେ, ଯେ ଚାଲାକ ଲୋକ ରାଜାମାନେ କ'ଣ ମାଗଣା ଥିଲେ, ରାଜାମାନେ ସବୁ ଠାକୁର ବିଗ୍ରହ ସବୁ ଯେତେ ସୁନ୍ଦରଗଡ଼ ଯାଉ ଦେଖିବ, ସୁନ୍ଦରଗଡ଼ ଦେଖ ଆମର ସେଟା କ'ଣ ଦେବଗଡ଼ ଦେଖ ବାରିପଦା ଦେଖ ଯେତେ ଗଡ଼ ଯାତ ଦେଖ, ଏ ମଝି ତୁମ ଏରିଆ ତୁମ ଏରିଆରେ ଦେଖୁନାହିଁ ରାଜାମାନେ ଦେଖୁନା, ସବୁଆଡ଼େ ତ ଦେବତା ବସୁଥିଲେ ନା, ନିଜେ ଯାଇ ଦେବ ଦେବ ପୂଜା କରିକି ଆସନ୍ତି, ରାଜ୍ୟଟା ଆପଣଙ୍କର ଦେଖୁନା ବରାଦେବଙ୍କ ନିଜେ ଯାଇ ଦର୍ଶନ କରିକି ଆସନ୍ତି ରାଜାମାନେ, ରାଜାମାନଙ୍କର ପ୍ରଥମ କାର୍ଯ୍ୟ ଥିଲା ସେ ଯିବା ଆଗେ ଦେବାଳୟକୁ, ପ୍ରଭୁ ରାଜ୍ୟ ଆପଣଙ୍କର ପ୍ରଜା ଆପଣଙ୍କର ଆପଣ ଚାହିଁବେ ନା, ସଂସାର ଇଏ ସବୁ କାର୍ଯ୍ୟଟା କେତେବେଳେ ଛିଡ଼ିବନି, ତୁମର ଇମ୍ପୋର୍ଟାଣ୍ଟ କ'ଣ ଇମ୍ପୋର୍ଟାନ୍ସ କାମ ଅଛି ମୋର ଅଫିସ, ତୁମେ ସବୁ ଛାଡ଼ିବାକୁ ପଡ଼ିବ, ଅସୁବିଧା କ'ଣଟା ଅଛି, ସଂସାରରୁ ଛାଡ଼ିକି ଯିବା ଆଉ ତୁମ ଘର ଦ୍ୱାରା କାମ ତୁମ ଅଫିସ କାମ ପିଲା ଛୁଆ ଏମିତି ହେଇଗଲା, ଗୁରୁ ଡାକରା ମାନେ ଗୁରୁ ଡାକୁଛନ୍ତି ମାନେ ଭଗବାନ କାମରେ ତୁମେ ଆସିବ, ସେଟା କରିବାକୁ ପଡ଼ିବ ତୁମକୁ, ତାହେଲେ ଭଗବାନ ଜାଣିବେ ଯେ ୟାର ଦାୟିତ୍ୱ ରହିଛି, ଦାୟିତ୍ୱବୋଧ ନଥିଲେ ବଡ଼ ଅଫିସରେ ଡାକିଦେଲା ମାନେ ରବିବାର ଦିନ ଯାଉଛନ୍ତି ଆଉ ରବିବାର ଦିନ କ୍ଲର୍କୁ ଡକରା ପଡ଼ିଲା ମାନେ ଅଫିସରେ ଡାକିଛି ମାନେ ଯିବ, ତୁ କହିପାରିବ ନାହିଁ ସଣ୍ଡେ ମୁଁ ଯିବି, ନାଇଁ ନାଇଁ ଅଫିସରେ ଡାକିଛି ଯିବାକୁ ପଡ଼ିବ ଭଗବାନ କାମକୁ, କିଏ ନହେଲେ ଚଳିବ, ଏଇଟା ତ ଭଗବାନ ଦରମା ବନ୍ଦ କରୁନାହାନ୍ତି, ମଣିଷର ବୁଦ୍ଧି ହେଉଛି, ଆରେ ଭଗବାନଙ୍କ ସେବା କଲେ ହିଁ ତୁମେ ସୁଖ, ଏଇଟା ସବୁଠୁ ବଡ଼ ଧନ, ସୁଖରେ ରହିବ ତୁମେ, ହେ ସୁଖର ଏଇଟା ଗୋଟେ ଭକ୍ତ ସେ ପଦରେ ଲେଖିଲେନି କ'ଣ, ଭକତି ବିନୋଦ ଆନନ୍ଦ ଡୁବିଆ ତୁମାର ସେବାରତରେ ସବୁ ଚେଷ୍ଟା କରି ତବ ଇଚ୍ଛା ମତ ଥାକିଆ ତୁମାର, ସବୁ ଚେଷ୍ଟା କରିକି ଆପଣଙ୍କ ଘରେ ପଡ଼ିଛି, ସେବା କରିଛି। ଯଶୋଦାଙ୍କର ଯେଉଁ ସେବାର ଭାବକୁ ସୁଖଦେବ ବର୍ଣ୍ଣନା କରି ଦେଖୁଛନ୍ତି, ବର୍ତ୍ତମାନ ଏଇ ଅବସ୍ଥାରେ କୃଷ୍ଣ ଉଠି ପଡ଼ିଲେ। ତାଂସ୍ତନ୍ୟ କାମ ଆସାଧ୍ୟ ମନ୍ଥନ୍ତି ମଥନନ୍ତି ଜନନୀ ହରି ଗୃହୀତ୍ୱା ଦଦି ମନ୍ଥାନମ୍ ନିଷଧତ ପ୍ରତିମାବହନ। କୃଷ୍ଣ ଦୁଇଟା କାମ କରୁଛନ୍ତି, ସୁଖ ଯିବ ଗୋଟେ, ଦୁଃଖୀ ଯିବ ଗୋଟେ, ସୁଖ କ'ଣ ପାଇବ? ସୁଖଟା ଜଡ଼ ବସ୍ତ୍ର ତ ସୁଖ ନାହିଁ, ଆମ ଦେହରେ କେଉଁଟା କେଉଁଟା ଚିନ୍ମୟ ଅଛି କୁହ, ସବୁ ଜଡ଼ ନା ନାହିଁ? ସବୁ ଜଡ଼, ଏଇଟା ସବୁ ଜଡ଼ ଜିନିଷ ନା, ମାଂସ ଝଡ଼ିଯିବ, ହଁ ଝଡ଼ିବନି, ହାଡ଼ଟା ଗୋଟେ କାଟିକି ଫୋପାଡ଼ି ଦିଆହଉଛି, ଯେଉଁ ଆକ୍ସିଡେଣ୍ଟ ହେଇଯାଉଛି କାଟି ଦେଉନା, ହାଡ଼ ଖାଲି ଗୋଟେ ଲୁହା ଭର୍ତ୍ତି କରିଦେଉଛନ୍ତି ନା, କାଟିକି ଫୋପାଡ଼ି ଦେଉଛନ୍ତି, କେତେ ଲୋକଙ୍କର ଦେହ ହାତ ସବୁ କଟା ହେଇଥିବ, ସେ ବଞ୍ଚିବୁନି କେମିତି? ଏଇଟା ଜଡ଼ ଗୋଟେ ଜିନିଷ ଗୁଡ଼ାକ ନା, ଶରୀର ସବୁ ଜଡ଼, ଆଉ ଜଡ଼ଟା ଗୋଟେ ସୁଖ କ'ଣ ଦେବ? କୌଣସି ଜଡ଼ ବସ୍ତୁ ସୁଖ ଦିଏ କି ସୁଖ ଦେବ? ଚିହ୍ନ ଜିନିଷ ଯାହାର ଜୀବନ ଅଛି ସେ ସୁଖ ଦେବ। ତେଣେ ଆମ ଶରୀର ଯଦି ସବୁ ଜଡ଼ ହେଲା, ତାହେଲେ ସୁଖ କ'ଣଟା କ'ଣଟା ଚିନ୍ମୟ ତାକୁ ଖୋଜ, ଚିନ୍ମୟ କିଏ ଅଛନ୍ତି? ପରମାତ୍ମା, ଜୀବାତ୍ମା ପରମାତ୍ମାଙ୍କର ଅଂଶ, ତେଣୁ ଜୀବାତ୍ମା ଯେତେବେଳେ ପରମାତ୍ମାଙ୍କର ଭଗବାନଙ୍କର କୃଷ୍ଣଙ୍କର ସେବା କରିବ ସେତେବେଳେ ସେ ସୁଖ ରହିବ, ସୁଖ ସିଏ ଦେବେ ନା। ଆଉ ସୁଖ ଆମେ ଖୋଜେ କେଉଁଠି? ବାହାରେ ଖାଇବାର ସୁଖ ଖୋଜେ, ଶୋଇବାର ସୁଖ ଖୋଜେ, ଧନର ସୁଖ ଖୋଜେ, ସ୍ତ୍ରୀ ପିଲାର ସୁଖ ଖୋଜେ, କି ମୁଁ ଏଥିରେ ଅଛି କ'ଣ? ଏଇଟା ସବୁ ଜଡ଼ ବା, ଭୋଗଟା ଗୋଟେ ଜଡ଼, ସେଥିରେ କେମିତି ଯିବ ସୁଖ ନାହିଁ? ବାହା ବି ବାହା ବି ଡ୍ରମ୍ ବଜେଇକି ବାହା ବଜେ କାର୍ଡ଼ ବାଣ୍ଟିବ ନା କ'ଣ ଭାବିଲୁ? କାର୍ଡ଼ ବାଣ୍ଟିକି କ'ଣ ବାଣ୍ଟ ନାହିଁ କି କାର୍ଡ଼ କାର୍ଡ଼ ବାଣ୍ଟିକି ବିବାହରେ କ'ଣ ସବୁ ଗୋଟେ ଯାଇବ, ଗୁଆ ଆଉ କ'ଣ ପାନ, ତୁମେ କେଉଁଠି ତୁମ ନୟାଗଡ଼ ସବୁ ପାନ ଦିଆଯାଏ ନା କ'ଣ? ଆଉ ଗଧ ଦିଅନ୍ତିନି ସବୁ, ଗୁଆ ଗୁଆ ଦିଆଯିବ, ଗୁଆ ସବୁ କ'ଣ ହଳଦୀ ଗୋଳେଇକି ବନ୍ଧୁବାନ୍ଧବ ଘରେ ଗୁଆ ଦିଆଯିବ, କ'ଣ ଗୁଆ କେତେଟା କ'ଣ କେତେଟା ଗୁଆ ଦିଆଯିବ ସବୁ ତାର ଅଛି, ବନ୍ଧୁ ଦେଇକି ତାକୁ କେତେଟା ଗୁଆ ଦିଆଯିବ ନା, ଆନାଉନ୍ସ କରାଗଲା ମୁଁ ବିବାହ ହେବି, ଡ୍ରମ୍ ବଜେଇକି ବାସ୍ କାର୍ଡ ଦିଆ ହେଇକି ଭୋଜି ଦିଆ ହବ, ବାଣ ଫୁଟେଇକି ବାଣ ଫୁଟେଇକି ଯଦି ବଣରେ ଗୋଡ଼ା ଗୋଟି ହୁଏ କ'ଣ ପଶୁମାନଙ୍କୁ ଗୋଡ଼େ 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 ବାଣ ଫୁଟେ 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 ଭର୍ତ୍ତି କରିଦେବେ ତମ ଜାଲି ନେଟ୍ ଭିତରେ, କେତେ ଗୁଡ଼ା ଆୟୋଜନ କରାହଉଛି କ'ଣଟା କରିବା ପାଇଁ? ଏଇଟା ଜଡ଼ ଜିନିଷ, ଏତେ ସୁଖ ସୁଖ ମିଳୁଛି, ଲୋକ କ'ଣ ଭାବୁଥିଲା? ଆଉ ଯାହା ହେଲେ ସ୍ତ୍ରୀ ଆସିଲେ ମୋର ସୁଖ ହବ, ସ୍ତ୍ରୀ ଭାବୁଛି କ'ଣ ମୋ ସ୍ୱାମୀ ଗୋଟେ, ଯାହା ହେଲେ ସ୍ୱାମୀ ରହିଲେ ମୋର ଦାୟିତ୍ୱ, ଏ କିଏ କ'ଣ କରିବ କାହାର, କିଏ କାହାର କ'ଣ କରିବ? ତୁମେ ତ ଗୋଟେ କାଠ ପାସାଣ, ସିଏ ତ ଗୋଟେ କାଠ ପାସାଣ, ସମସ୍ତେ ଏଠି ଜଡ଼ ନା, ମୁଁ ବି ହଉ ଯିଏ ବି ହଉ, ଚିନ୍ମୟ ହେଲା କେବଳ ଆତ୍ମା। ଆଉ ତୁମେ ତୁମେ ଗୋଟେ ଜଡ଼ ବସ୍ତୁଟାକୁ ଚିନ୍ତା କରିକି ଯାଉଛ, ତୁମେ କ'ଣ ଦେଖୁଛ ଆତ୍ମା ତା ଭିତରେ ଅଛି? ଆଉ ଆତ୍ମା ତ ତୁ ଦର୍ଶନ କରିପାରୁନ, ଗୋଟେ ଜଡ଼ଟା ଦର୍ଶନ କରୁଛ, ଆଉ କିଏ କ'ଣ ସୁଖ ଦେଇପାରିବ? ଜଡ଼ ବସ୍ତୁକୁ ଜଡ଼ ବସ୍ତୁ ଭୋଗ କଲେ କ'ଣ ସୁଖ ମିଳିବ? କିଛି ସୁଖ ନାହିଁ, ସେଥିରେ ମଣିଷ ଦୁଃଖୀ, ସେ ଦୁଃଖ ନାହିଁ। ଭଗବାନ ମାୟା ଗୋଟେ ଏମିତି ଜିନିଷ ତିଆରି କରିଦେଇଛନ୍ତି ନା ଜଗତରେ, ସବୁ ଜଡ଼ ଜିନିଷ ଦେଇକି ଯିବୁ ସୁଖ କରିଦେଉଛନ୍ତି, ସେ ହେଉଛି ସୁଖ, ସୁଖ ନାହିଁ ହେଲେ ଦୁଃଖ, ଚିନ୍ମୟ କ'ଣ ଅଛି? କିଛି ଚିନ୍ମୟ ନାହିଁ। ଦେଖୁନା ପ୍ଲାଷ୍ଟିକ, ଲୁହା ଲୁହା ପ୍ଲାଷ୍ଟିକ, ପଲିଥିନ, ପେପର, ଏଇଥିରେ ତିଆରି କରି ଲୋକ ମଣିଷ, ମୋବାଇଲଟା ଗୋଟେ କ'ଣ ପ୍ଲାଷ୍ଟିକ ପ୍ଲାଷ୍ଟିକ ଖୋଳ, ଲୋକ ଧରିଦେଲା, ହଁ ଏଇଟା ଏମିତି ବଢ଼ିଆ ଜିନିଷ, ସବୁ ଜଡ଼ ଜିନିଷରେ ମଣିଷକୁ ମାୟା ସୁଖ କରି ରଖିଛି, ଘର ଦ୍ୱାର ସଜେଇକି ଦେଖୁନା କେମିତି ରଖିଛି, ସବୁ ସବୁ ଜଡ଼, ଚିନ୍ମୟ ହେଉଛନ୍ତି କେବଳ ଭଗବାନ, ଆଉ ତାଙ୍କର ଅଂଶ ଜୀବାତ୍ମା, ସେଥିରେ ସୁଖ ମିଳିବ। ଭଗବାନଙ୍କର ସେବା କଲେ ଜୀବକୁ ବୁଝିବାକୁ ଦେବନି ସେତିକି ମାୟା, ଏତ ଜଡ଼ ଜିନିଷଟା ଆଉ ସୁଖ ଭଗବାନ ଦେଇପାରିବେ? ଦେଖ ଯଶୋଦାଙ୍କୁ କିନ୍ତୁ ଭଗବାନ ସୁଖ ଦେଉଛନ୍ତି, କୃଷ୍ଣ ଉଠି ଆସିଲେ ନିଜେ, କାହିଁକି ଉଠି ଆସିଲେ? କୃଷ୍ଣ ଶୋଇପାରିବେନି, କୃଷ୍ଣଙ୍କୁ ଆମେ କୃଷ୍ଣ ପାଖକୁ ଯାଇପାରିବେନି, କୃଷ୍ଣ ଆମ ପାଖକୁ ଆସିବେ, ଆମେ କୃଷ୍ଣ ଡାକିପାରିବାନି, କୃଷ୍ଣ ଆମକୁ ଡାକିବେ, ଆମେ କ'ଣ ଡାକିବା? ଆମେ ଯାହାକୁ ସିନା ଚିହ୍ନିଥିବ, ଯାହାକୁ ଜାଣିଥିବ, ଯାହାର ପରିଚୟ ତାକୁ ଡାକିବ, ଆମେ ଡାକି ଶିଖିନି, କାହାକୁ ତୁମେ ଡାକିବ? କ'ଣ ଭଗବାନ ଡାକିବ? ଯିବ କ'ଣ ଡାକି ଶିଖିଛି? ତାର କେଉଁଠି କେଉଁଠି ତାର ଆସୁଛି? ଯେ ଭକ୍ତିମ ଠାକୁର ସେ ଶୁଦ୍ଧ ନାମ କଥାରେ କହୁଛନ୍ତି ଯେ କେମିତି ଜଣେ ଭଗବାନଙ୍କର ନାମ କରେ, ପ୍ରାୟତଃ ସବୁ ଜୀବର କେତେବେଳେ କେତେବେଳେ ନାମାଭାସ ଆସୁଛି, ମାନେ ପ୍ରାୟ ନାମାକ୍ଷର, କ'ଣ ଡାକିବ ସେ? ତାର ତ ଶରୀର ଆଜି ଖରାପ ହେଇଗଲାଣି, ତା ମନ ଆଜି ଖରାପ ହେଇଗଲାଣି, ତାର ଏଇଟା ଅସୁବିଧା ଅଛି, ସେଇଟା ଗୋଟିଏ ଗୋଟିଏ ଜିନିଷ ମୁଣ୍ଡକୁ ପଡ଼ିଲା ମାନେ ସେ ହରେକୃଷ୍ଣ ଦିନମାନେ ଜାଗାଲା କିଛି, ତାର ଆଉ ତାର ତ ଗୋଟିଏ ଜିନିଷର ଅଭାବ ହେଇଗଲା, ଆଉ ଆଜି କିଏ ଗୋଟେ କ'ଣ କହିଦେଲା ମନ ଗଲା, କେଉଁ ଦିନେ ତୁମେ ନିର୍ମଳ ନାମ କରିବାକୁ ନା ଗୋଟିଏ କେଉଁ ଯେଉଁ ସବୁଦିନ ଗୋଟେ କିଛି ଘଟଣା ନା କ'ଣ କହିଲୁ, ସବୁଦିନେ ଗୋଟେ କିଛି ଘଟଣା ଘଟୁଛି ଆଉ ସବୁଦିନ ତମ ମନକୁ ଦୁଃଖ, ଆଉ ଯେଉଁଦିନ କିଛି ଘଟଣା ଘଟିନି ମନ ତାର ମାତିଲା ଖୁସି ପୁରା, ହା ଏଠିକି ଯିବା ସେଠିକି ଯିବା ପଳେଇବା ଆଉ ତ କିଛି ନାହିଁ, ଆଉ ଭଗବାନ ସାହାଯ୍ୟ କଲେ ଧିମା ଥିଲା, ଇଏ ତୋର ମଝିରେ ମଝିରେ ଉଠୁନି କି ହାଏ ବୃନ୍ଦାବନ ଯିବି ସେଠିକି ଯିବି ଏଠିକି ଯିବି, ତୁମେ ଉଠି ପଡ଼ୁଛ ମଝିରେ ହେଇଯିବା, କ'ଣ ସେ କମ୍ପାନୀ ଦେଲା କ'ଣ କାର୍ଡ ଯାଇ ବିଦେଶ ବୁଲି ଆସିବା ଯେମିତି ହଉଛ, ମଣିଷରେ ତ ଦୁଃଖ ନାହିଁ, ମନ ସେତେବେଳେ ଡେଇଁଲା, କେତେବେଳେ ଯିବକୁ ଛାଡ଼ୁନି ନା ମନ, କେତେବେଳେ ଯିବକୁ ଛାଡ଼ୁନି ଭଗବାନଙ୍କର ଭଜନ କରିବା ପାଇଁ, ସବୁବେଳେ ତାକୁ ଗୋଟେ ମାୟା ରଖିଛି। କୃଷ୍ଣ ହିଁ ଆମେ କ'ଣ ଡାକିବା ତାଙ୍କୁ, ସିଏ ଆମକୁ ଡାକିଦେବେ, ଆଉ ସେବାଟାକୁ ସେଥିପାଇଁ ଆଗେ ଧରାଯାଏ, ଭଗବାନଙ୍କ ସେବାରେ ହିଁ ଭଗବାନ ଆମକୁ ଦୃଷ୍ଟି ଦେବେ। ଗୋଟେ ଲେବରଟା କାମ କଲେ ମାଲିକଟା କ'ଣ କାହାକୁ ଆସିକି ଦେଖେ, କାମ ଦେଖେ ନା ଲେବରକୁ ଦେଖେ, ଭାବିଲେ ସେ ଆଗେ ଆସିକି ଦେଖେ କାମଟା ଦେଖିଦେବ, କିଏଟା କରିଛି ଏତେ ଭଲ କାମଟା ହେଇଛି, କିଏ କରିଛି କି, ଲୋକେ ଆଗେ ଆଗେ ଆସିକି ପଚାରନ୍ତିନି ରୋଷେଇଆ କିଏ, ଆଗେ କ'ଣ କରିବେ ଖାଇବେ, ଖାଇସାରି ପଚାରିବେ ରୋଷେଇଆ କିଏ କି, ତାପରେ ପଚାରିବେ ଆସିକି ଦେଖିଦେବେ ଘରଟାକୁ, ଆଚ୍ଛା କେଉଁ ମିସ୍ତ୍ରୀ କାମ କରିଥିଲା, ଆଗେ ପଚାରିବେ କିଏ ମିସ୍ତ୍ରୀ କାମ କରିଥିଲା, ନାଇଁ କାମଟା ଦେଖିକି କହିବେ, ଭଗବାନ ସେଠି ଦେଖିକି ଯିବକୁ ସେବାଟା କିଏ କରିଛି, ଆ ସ୍ମରଣ କରି ସେତେବେଳେ ତୁମେ ଭଜନ ହେଲା। ଏଇଟା ଗୋଟେ ସାଇନ୍ସ ନା ହବ, ଆଉ ଏଗୁଡ଼ା କହିଲା ବେଳକୁ ଛୁଆଙ୍କୁ ଆଜିକାଲି କ'ଣ ସେବା ଗୋଟେ କ'ଣ, ଆମେ ତ ଆମେ ସାଧନ କରିବୁ, ଆଉ କ'ଣ ସାଧନ କରିବୁ କି ବାପା, ତୁ କି ସାଧନ କରିବୁ, ଭୋଗୀଟା ତୁ କି ସାଧନ କରିବୁ, ସାଧନ ମୁଁ କରିବି, ସାଧନ କରିବୁ ଆଉ ଗାଈ ଚରଉଥିଲେ ଯେଉଁ ପୂର୍ବର ଆଚାର୍ଯ୍ୟମାନେ ଯେଉଁ ସବୁ ବୋକା ଥିଲେ, ଏଠି ଯେଉଁ ବୁକ୍ ଡିସିସନ୍ କରିବା ପ୍ରବାଦ କଥା, ମୁଁ ସାଧନ କରିବି ଚାଲି ଆସିବି ପିଲା, ଆଜିକାଲି କହିଲେ ସାଧନ ୱାର୍ଡ଼ ଲଗେଇ ଦେଉଛନ୍ତି, ସାଧନ ତ କରିବୁ ଖାଇବାଟା ବନ୍ଦ କଲୁ ବାପା, ପ୍ଲେଟ୍ ପକେଇଲାକୁ ସାଧନ କୁଆଡ଼େ ଯାଉଛି, ମୁଁ ତ ପାଠ ପଢ଼ୁଛ, ଫିଲୋସଫିଟା ତୁମେ ଜାଣିବ, କିନ୍ତୁ ଗୋଟେ କାମଟା କାମଟାକୁ ଦେଖି ଦେଇକି ଲୋକ କ'ଣ କିଏ କରିଛି, ସେ ସେବାରେ ଭଗବାନ ଦେଖିବେ, କିଏ 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 ଝାଡ଼ୁ ଦେଇଛି, କିଏ ବାସନ ମାରିଛି, କିଏ ରୋଷେଇ କରିଛି, କିଏ ଫୁଲମାଳ କରିଛି, ମାଲିକ ଯେତେବେଳେ ଆମକୁ ସ୍ମରଣ କଲା ସେତେବେଳେ ତୁମେ ଯେଉଁଟା କରିବ ସେଇଟା ଭୋଜନ ହବ, ସେତେବେଳେ ହରେ କୃଷ୍ଣ କରିବ ମାନେ ମାନେ ସେ ଚାହିଁଦେଲେଣି ଆମ ଆଡ଼କୁ ମନ ସ୍ଥିର ହବ, ଆଉ ଏଇଟା ସାଇନ୍ସ ନା, ଆଉ ତୁମେ ଗୁରୁଣା କେତେ କେତେ ମାଳ କରି କରିକି କାହିଁ କୁହାଗଲା ଲକ୍ଷ ଲକ୍ଷ ମାଳ ତୁମର ନାମ ଅକ୍ଷର ବୋଲି ଗୁରୁଦେବ କାହିଁ କୁହନ୍ତି, ଏଇଟା ଗଞ୍ଜେଖିଆ ପାଠ ହେଇଛି ନା କ'ଣ, ଏ ଯେଉଁ କ'ଣ ଉସ୍ତ ଗଛ ମୂଳେ ବାବୁଲେ ଦେଖୁଛ ନା, ସୋମବାରିଆ ଯେଉଁ ବାଡ଼ାନ୍ତି କ'ଣ ଖଞ୍ଜିନି ପିଟନ୍ତିନି ଉସ୍ତ ଗଛ ମୂଳେ ତ୍ରିନାଥ ମେଳା କର, ସେଇଟା ଭାବୁ ସେଇ ପାଠ ଭାବୁଛୁ କି, ତୁମେ ସେଇ ପାଠ ଭାବୁଛ, ସେଇ ପାଠ ତ ଏଇଟା ଭାବୁଛ, ଆଉ କ'ଣ ଅଛି ମୋର, ହରେକୃଷ୍ଣ ମୋର ଚପ କରିଦେଲେ ଗଲା, ମୋର ତ କ'ଣ ଟିକେ କରିଦେଲେ ଗଲା, ମୋର ହେଇଯିବ ଭଜନ, ଆଉ କି ଭଜନ କ'ଣ ବୁଝିବାକୁ ପଡ଼ିବ ନା, ଭଜନ କୃଷ୍ଣଙ୍କ ସେବାରେ ଭଜନ ହୁଏ, ଯେଉଁମାନେ ପରମହଂସ ସେମାନେ ମାନସିକ ସେବା କରିବେ ନା ଭଜନ ହେଇପାରିବନି, ପରମହଂସମାନେ ମାନସିକ ସେବା ସବୁ କରନ୍ତି ନା, ଆଉ ଯେମିତି ଆମର ଆଚାର୍ଯ୍ୟମାନେ ମାନସିକ ସେବା କରୁଥିଲେ, ଆଉ ସେ ତ ସାକ୍ଷାତ ସେବା କରୁଥିଲେ, ବିଗ୍ରହ ରଖିକି ସବୁ ସେବା କରୁଥିଲେ, ଭଜନ କେହି ଦେବ ତୁମର, କୃଷ୍ଣଙ୍କର କୃପା ଦୃଷ୍ଟି ଆମ ପ୍ରତି ନ ଆଇଲେ, କୃଷ୍ଣ ଆମକୁ ସ୍ମରଣ ନ କଲେ ଆମେ କୃଷ୍ଣଙ୍କୁ ସ୍ମରଣ କରିପାରିବେ, ଏଇଟା ତ ଗୋଟେ ସିମ୍ପୁଲ ଫିଲୋସଫିଟା, ଆଉ ହରେ କୃଷ୍ଣ ଆମେ କାହାକୁ ଡାକୁଛେ, କୃଷ୍ଣଙ୍କୁ ଡାକୁଛେ, ଆମେ ତାଙ୍କୁ କେମିତି ଡାକିବା, ସିଏ ଆମକୁ ସ୍ମରଣ କଲେ ଆମେ ତାଙ୍କର କଥାଟା ଚିନ୍ତା କରିପାରିବା, କିଛି ତ ଜଡ଼ ନୁହନ୍ତି ନା, ଜଡ଼ ତୁମେ ଦେଖିବା ଲୋକକୁ ଚିନ୍ତା କରୁନା, ଦେଖିବା ଦୁଇ ଘଣ୍ଟା ତୁମେ ବାବୁଲେ ତୁମେ ଦୁଇ ଘଣ୍ଟା ମୋ ପାଖରେ ବସ, ଦୁଇ ଘଣ୍ଟା ତୁମ ମୁଁ ତୁମ ସାଙ୍ଗରେ ଗପ କରିବି, ତୁମ ମନେ ରହିବ, ମୁଁ ଦୁଇ ଘଣ୍ଟା ତୁମ ସାଙ୍ଗରେ କଥାବାର୍ତ୍ତା କରିବି, ତୁମ ମନେ ରହୁଛି କି, ଦେଖିବା ଶୁଣିବା ଲୋକ ସାଙ୍ଗରେ କଥା କହୁ ମନ କୁଆଡ଼େ ପଳେଇଗଲେଣି, ଆଉ କୃଷ୍ଣ ଆମ ଆଗରେ ଅଛନ୍ତି, ଆମ ହରେ କୃଷ୍ଣ କହିବା ଆମ ମନେ ପଡ଼ିବ, ଗୋଟେ ସାଧାରଣ କଥାଟା ଆମେ ବୁଝିପାରୁନେ, କିନ୍ତୁ ସିଏ ତ ମନରେ ପକେଇଦେବେ, ସିଏ ତ ଆମକୁ ଚାହିଁଦେବେ, ସେତେବେଳେ ଆମର ଭଜନ ହବ, ସେଥିପାଇଁ ଆମ ଫିଲୋସଫିଟା ଦେଖୁନା ଗୁରୁବାଷ୍ଟକୁ ଲାଗିଲା ନା, ଶ୍ରୀବିଗ୍ରହ ଆରାଧନା ନିତ୍ୟନାନ ଶୃଙ୍ଗାରତନ ମନ୍ଦିର ମାର୍ଜନାଦ ଯୁକ୍ତସ୍ୟ ଭକ୍ତାଂଶ ନିୟୋଜିତ ବି ବନ୍ଦେ ଗୁରୁ, ଗୁରୁଙ୍କର କାମ ହେଲା ଏଇଟା, ଆଉ ସେବା ଦେବେନି ତ ସେଇଟା ମାୟାର ସେବା କରିବ, ସବୁ ଦୀକ୍ଷା ନେବ ମାନେ ତୁମେ ସେବା କରିବାକୁ ପଡ଼ିବ, ଗୁରୁଗୃହରେ ସେବା କରିବାକୁ ପଡ଼ିବ, ତୁମ ଦାୟିତ୍ୱ ରହିବ, ନହେଲେ ପୁଣି ସେ ମାୟାର ପଶିବ, ପିଲା ଛୁଆ ସଂସାର ନେଇ ପୁଣି ତେଲ ଲୁଣ ସଂସାର ଗୁଡ଼େ ଦେଖନ୍ତୁ ବୁଡ଼ିଯିବ, ଆଉ ତେଲ ଲୁଣ ସଂସାର ବୁଡ଼ିଯିବ, ତେଲ ସରିଲା ତେଲ ଲୁଣ କ'ଣ ବୁଝିପାରୁଛ ବାବୁଲି, କ'ଣ ସ୍ତ୍ରୀ କହିବେ ଯାହା ତେଲ ସରିଲା ଆଣ, ଦୌଡ଼ ପୁଣି ଆସିବ, ପୁଣି ଦୌଡ଼ରେ ଆସିଲ, ପୁଣି କ'ଣ କରିବ, ହେ ଲୁଣ ଲୁଣ ସରିଲା ଆଣ, ଇଏ ହେଲା ତେଲ ଲୁଣ ସଂସାର, ସକାଳ ଉଠି ଡବା ଧରି ଚାଲିଲ, ତେଲ ସରିଲା ପୁଣି ଲୁଣ, ପୁଣି ଲୁଣ ସରିଲା ପୁଣି ତେଲ, ତେଲ ସରିଲା ପୁଣି ସୋରିଷ, ଏ ତେଲ ଲୁଣ ସଂସାର ବୁଡ଼ିଯିବ, ଏଇ ଗୁରୁଗୃହରେ ସେବା ନ ହେଲା, ଭଗବ କୃଷ୍ଣ ହିଁ ଉଠି ଆସନ୍ତି, କୃଷ୍ଣ ଉଠି ଆସିଲେ ନା, ତାଙ୍କ ସନ୍ୟ କାମ ଆସାଦ୍ୟ ମଧ୍ୟନ୍ତି ଜନନୀ ହରି, ହରି କୃଷ୍ଣ ହରି କୁହାଗଲା, ଦୁଃଖ ହରଣ କରନ୍ତି, ହରି ଶବ୍ଦରେ ଲାଗିଲା, କୃଷ୍ଣ ଲାଗିଲାନି, ସଦରମ ନା ଭାବ ହିସାବରେ ସଦରମ ପ୍ରକଟ ହେଇଛନ୍ତି, ହରି କାହିଁ କୁହାଲା ନା ସେବକର ଦୁଃଖ ହରଣ କରେ, ଯଶୋଦା ଯେଉଁ ଶ୍ରମ କରୁଛନ୍ତି ତାଙ୍କ ଦୁଃଖକୁ ହରଣ କରି ସେ ଆସୁଛନ୍ତି, ଦୁଃଖ କିଏ ଆମର ଦୂର କରିବ, କେତେ ଚେଷ୍ଟା କଲେ କ'ଣ କରିବା, ଦୁଃଖୀ ଜୀବନ ଦୁଃଖ କ'ଣ ଦୂର ହେବ, ଧନ ସ୍ତ୍ରୀ ପୁତ୍ର କନ୍ୟା, ଆରେ ଦୁଃଖ ତ ଭିତରେ, ଇଏ ବାହ୍ୟ ଜିନିଷ ଗୁଡ଼ା କ'ଣ ଜୀବକୁ ସୁଖ ଦେବ, ଦୁଃଖ ହେଉଛି ଆତ୍ମାର, ଶରୀର ତ ଦୁଃଖ ନୁହେଁ, ଆତ୍ମା କ'ଣ କରୁଛି ନା ପରମାତ୍ମାଙ୍କ ସାଙ୍ଗରେ କୃଷ୍ଣଙ୍କ ସାଙ୍ଗରେ ସମ୍ବନ୍ଧ ରଖିପାରୁନି, ସେଟା ତାର ଦୁଃଖ ଆଉ, ସରକାର ଯେତେ ବ୍ୟବସ୍ଥା କରିଦେଲେ କ'ଣଟା ହବ, ତୁମର ଭଲ ସ୍ତ୍ରୀ ମିଳୁ କି ସ୍ୱାମୀ ମିଳୁ କି ପୁତ୍ର ମିଳୁ କି କନ୍ୟା ମିଳୁ କି ଧନ ମିଳୁ, ଆତ୍ମାକୁ ତ କିଛି ମିଳିନି, ଆତ୍ମା ତ ଦୁଃଖୀ ଦୁଃଖୀ ଆଉ, ସେଥିପାଇଁ କହୁଛ ହେ ଭଲ ଲାଗୁନି, ଯାହାକୁ ଦେଖୁନା କିଏ ଭାବିଲେ ଭଲରେ ଅଛି, ଜଣଙ୍କ ନାଁ କହିଲେ ମୁଁ ଦେଖେ ତାକୁ ଜୀବିତା କତିକି, ତୁମେ ଜଣଙ୍କ ନାଁ ବର୍ତ୍ତମାନ ଖୋଜିକି ତୁମ ଏରିଆ ହଉ କି ଭାରତ ବର୍ଷରେ କି ବିଶ୍ୱରେ ତା କତୁରୁ ତୁମେ ହିସାବ କରିକି ଭଲ ଭାବରେ ଆଣ ମୁଁ ଭଲରେ ଅଛି, ଯିଏ ଭଲରେ ଅଛି ବୋଲି କହୁଛି ସେ ଜାଣିବ ଏକ ନମ୍ବର ମାୟାରେ ଅଛି, ଇଏ ଭଲରେ ଏଠି କ'ଣ, ଏଟା ତ ଭଗବାନ ଦୁଃଖାଳୟ କହୁଛନ୍ତି ତୁମେ ଭଲରେ କେମିତି ରହିଲ, ଭଲରେ କେମିତି ରହିଲ, କେହି ଭଲରେ ନାହାନ୍ତି, କିଏ କହୁଛି କିଏ ସହୁଛି ଆଉ, କିଏ କହିଦେଉଛି କିଏ ନ କହିକି ତା ଭିତରେ ସହିକି ରହିଯାଉଛି, କ'ଣ କହିବି ଆଉ କାହାକୁ କହିବି, ଯିବ ଏଟା ଦଣ୍ଡ ପାଇଁ ଏଟା ଭଗବାନ କରୁଛନ୍ତି ଆଉ, ଯିବ ଏଠି ଅନୁଭବ କରିକି ଭଗବାନଙ୍କୁ ଭୋଜନ କରିକି ଯିବ ଆଉ ଦଣ୍ଡ ପାଇଁ ଏଟା ଆଉ, ଏଇ ଯେଉଁ ଚୋର ଗୁଡ଼ାକ ଅଛନ୍ତି ଚୋର କ'ଣ କରିବେ, ଚୋର ସେ ଜେଲଖାନା ଭିତରେ ପ୍ଲାନ୍ ବନେଇକି ଆସିବ, ଏଠୁ ଖସିଲେ ମୁଁ ଚୋରି କରିବି, ସେ ଚୋରକୁ ଆଉ କିଏ ପାରିବ, ଆମେ ସେଇଭଳିଆ ଏତେ ଦଣ୍ଡ ପାଇଲା ପରେ ଲୋକର ପୁଣି ଯୋଜନା ଚାଲିଛି କିନ୍ତୁ ଭୋଗିବି, ପୁଣି କେଉଁ ଟଙ୍କା ପଇସା ଆଣିବି କ'ଣ କରିବି, କିନ୍ତୁ ଏତେ ଦଣ୍ଡ ପାଇଲୁଣି ହବନି, ଦୁଃଖ ସିଏ ହିଁ ଦୂର କରିବେ, ଭାଗବତ ବାଣୀ ନା ହରି କାହିଁ ଲାଗିଲା ଆସାଧ୍ୟମ ହରି, ଯଶୋଦାଙ୍କର ଯେଉଁ ଶ୍ରମ ଯଶୋଦା ଯେଉଁ ପ୍ରେମର ସ୍ନେହରେ ସେବା କରୁଛନ୍ତି ତାଙ୍କ ଦୁଃଖକୁ ଦୂର କରିବା ପାଇଁ କୃଷ୍ଣ ଆସିଲେ, ତାଙ୍କ ସ୍ତନ୍ୟ କାମ ଅସାଧ୍ୟ, କୃଷ୍ଣ ଶୋଇପାରିବେନି, କୃଷ୍ଣ କେବେ ବି କୃଷ୍ଣ ରହିପାରିବେନି ଗୋଲକରେ, ଯାହାର କାୟ ମନ ବାକ୍ୟର ଐକ୍ୟ ଐକ୍ୟତା ଅଛି ସେବା ସୁଖରେ ସେ ଡୁବିଛନ୍ତି, କୃଷ୍ଣ ତା ପାଖରେ ଆସିକି ପହଞ୍ଚିବେ, କୃଷ୍ଣ ଆସିକି ପହଞ୍ଚିଗଲେ, ତାଙ୍କ ସ୍ତନ୍ୟ କାମ ଅସାଧ୍ୟ, କାହିଁକି ଆସିଲେ ସ୍ତନ୍ୟ କାମ, ମା ମୋର ଏଇଟା କ'ଣ ଦରକାର ଅଛି, ମାଖନ ମୋର କ'ଣ ଦରକାର, ବାହ୍ୟ ଜିନିଷ ମୋର, ତୁମର ପ୍ରେମ ଦରକାର, ତୁମର ସ୍ନେହ ଦରକାର, ଭଗବାନ ଭିତରେ ଜିନିଷ କହୁଛନ୍ତି ବାହାରେ ଜିନିଷ ନାହିଁ, ସେଥିପାଇଁ ଭକ୍ତିଆ ଭକ୍ତିଆ ଦୁଇ ଥର ଲଗାଇଲେ, ପତ୍ରମ ପୁଷ୍ପମ ଫଲମ ତୟମ ଯୋମ ଭକ୍ତିଆ ପ୍ରୟୋଗଛନ୍ତି ତଦମ ଭକ୍ତି ଅପହୃତମ ପୁନରୁକ୍ତିକମ, ଦୁଇଥର ଭକ୍ତି ଲାଗିଲା, ଭକ୍ତିର ଅନ୍ତକରଣ ଶୁଦ୍ଧିତ ହେଇଥିବ ଆଉ ମୋର ଭକ୍ତ ହେଇଥିବ, ଦୁଇଥର ଲଗେଇଲେ ଭଗବାନ, କର୍ମୀ ଜ୍ଞାନୀ ଚକ୍ରବର୍ତ୍ତୀ ପ୍ରଶ୍ନ କରୁଛନ୍ତି, କର୍ମୀ ଜ୍ଞାନୀ ଯୋଗୀ ଯେଉଁମାନେ ଆପଣଙ୍କୁ ସବୁ ପୂଜା କରନ୍ତି, ଏଇ ଜନ୍ମାଷ୍ଟମୀରେ ଦେଖୁନା ସମସ୍ତେ ବ୍ରତ କରିବେ, କର୍ମୀ କରନ୍ତିନି ଜ୍ଞାନୀ କରନ୍ତିନି, ସମସ୍ତେ କୃଷ୍ଣଙ୍କୁ ମୂର୍ତ୍ତି କରିକି ପୂଜା କରିବି, ଆଉ କୃଷ୍ଣ ତାଙ୍କ ହାତରେ ଖାଆନ୍ତି କି, ମୁଁ କହିଲେ ନାଇଁ ନାଇଁ ମୁଁ ଖାଏନି, ମୁଁ ସେମାନେ ଅର୍ପଣ କରନ୍ତି ମୁଁ ଭୋଜନ କରିବିନି, ଭକ୍ତ ହାତ ରସ୍ନାମୀ ପ୍ରୟତ ଆତ୍ମନମ ପ୍ରୟତ ଆତ୍ମନମ, କର୍ମୀ ଜ୍ଞାନୀ ଯୋଗୀ ଯେଉଁ ମନ୍ଦିରକୁ ଯାଉଛନ୍ତି ଭୋଗ ଦେଉଛନ୍ତି ନା ମୁଁ ଖାଏନି, ନା କାହିଁକି ଖାଅ ନା, ତାଙ୍କ ଅନ୍ତର ଶୁଦ୍ଧ ନୁହେଁ, ତାଙ୍କ ଅନ୍ତର ଶୁଦ୍ଧ ନୁହେଁ, ଭକ୍ତିରେ ତାଙ୍କ ଅନ୍ତର ଶୁଦ୍ଧ ହେଇଛି, ସେମାନେ ତାଙ୍କ ହାତରୁ ଭୋଜନ କରନ୍ତିନି ଭଗବାନ, ମନେ କରି କହିଲେ ଭକ୍ତି ଅପରିହୂତ, ସେଠି କହିଲେ ଭକ୍ତିରେ ଯାହାର ଅନ୍ତକରଣ ଶୁଦ୍ଧିତ ହେଇଛି ଆଉ ଭକ୍ତିରେ ସେ ଅର୍ପଣ କରୁ, ଦୁଇଥର ଲାଗିଲା, ତୁମ ଅନ୍ତକରଣ ଭକ୍ତିରେ ଶୁଦ୍ଧ ହେଇଥିବ ଆଉ ଭକ୍ତିରେ ଦେଉଥିବ, ସ୍ତନ ଭଗବାନ ଭୋଜନ କରି ତାଙ୍କ ସ୍ତନ୍ୟ କାମ ଆସାଧ୍ୟ ମଧ୍ୟନ୍ତି ଜନନୀ ହରି, ହରି ଯିଏ ଦୁଃଖହରଣ କରନ୍ତି ସ୍ତନ୍ୟ କାମ ଆସାଧ୍ୟ, ସ୍ତନ୍ୟପାନ କରିବା ପାଇଁ ଆସି ପହଞ୍ଚିଗଲେ, ଯଶୋଦା ମନ୍ଥନ କରୁଛନ୍ତି ମନ୍ଥନ କରିବା ସମୟରେ, ଯଶୋଦା ଏଇଟା ଡରୁଥିଲେ, ଯଶୋଦା କେବେ ଚାହୁଁନଥିଲେ କୃଷ୍ଣ ଉଠନ୍ତୁ ବୋଲି, କାରଣ ମାଖନ ମନ୍ଥନ ବେଳେ ଯଦି ବନ୍ଦ ହେଇଗଲା ନା ସେଟା ତାର କ'ଣ କୁହାଯିବ, ସେ ଲୋନ୍ଟା ବାହାରି ପାରିବନି ଠିକ୍ସେ, ମା ମାନେ ଦେଖ ପୁରା ପୁରା ଲଗେଇ 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 ଲଗେଇ, କାରଣ ତାର ଟେମ୍ପରେଚରଟା ଯେଉଁ ରହୁଛି କ୍ଷୀର ଯେଉଁ କ'ଣ ଏଇଟା ଦହିର ଯେଉଁ ଟେମ୍ପରେଚର ତାକୁ ଏତେ ଧୀରେ 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 ବୁଲା ଯାଉଛି, ସେ କୋମଳ ଅଳ୍ପ ଟେମ୍ପରେଚରରେ ସେଥିରୁ ବାହାରୁଛି କ'ଣ ଲହୁଣ୍ଟା ବାହାରୁଛି, ପୁଣି ପୁଣି ଶୀତଳ ହେଇଯିବ, ସେଥିରେ ଦଧି ମନ୍ଥନକୁ ବନ୍ଦ କରନ୍ତି, ମାନେ ଷ୍ଟାର୍ଟ କରନ୍ତି ମାନେ ଆଉ ଜଣେ କହିବେ ତାକୁ ଘୁରୁଥା ଧୀରେ ଧୀରେ ଘୁରୁଥା ଜୋର ଘୁରାନି, ଧୀରେ 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 ଘୁରେଇଥା, ଯଶୋଦାଙ୍କର ଡର ଥିଲା କାନା ନ ଉଠୁ କେମିତି, କିନ୍ତୁ ଯଶୋଦାଙ୍କର ଦୋଷ ସିଦ୍ଧାନ୍ତ ହିସାବରେ ତୁମେ କାୟ ମନ ବାକ୍ୟରେ ତାହେଲେ କୃଷ୍ଣଙ୍କ ପାଇଁ ସବୁ କିଛି ଦେଇଦେଲାଣି, କୃଷ୍ଣ କୋଉଠୁ ଶୋଇପାରିବେ, ସେ ପଳେଇ ଆସିବ, ସେ ଆସିକି ପହଞ୍ଚିଲେ, ଗୃହୀତ୍ୱା ଦଧି ମନ୍ଥାନ ନିଷେଧତ ପ୍ରତିମା ଆବହ, ଗୃହୀତ୍ୱା ଦଧି ମନ୍ଥାନ ଏ ମନ୍ଥନ ଦଣ୍ଡକୁ ଗୃହୀତ୍ୱା ଧରିଦେଲେ, ମନ୍ଥନ ଦଣ୍ଡକୁ ଧରିଲି। କାହିଁକି ଯଶୋଦା ଚାହୁଁଥିଲେ କିଛି ସମୟ ଯାଉ, ଆଉ କୃଷ୍ଣ ସିଧା ଆସିଲେ ଧରିଦେଲେ ଦଧି ମନ୍ଥନ, ମାନେ କହିଲେନି ମୋତେ ସ୍ତନ୍ୟପାନ କରା ବୋଲି, ଚାଲ ମାନେ ଯଶୋଦାଙ୍କୁ ସୁଖ ଦେବା ପାଇଁ। ନିଷେଧତ ପ୍ରୀତି ମା ଆବହ, ପ୍ରୀତିରେ ମାଙ୍କୁ ମନା କଲେ, ମା ନିଷେଧ ଆଉ ଦଧି ମନ୍ଥନ କର ନା ଦରକାର। ତମାନେ କଣ ହେଲା, କୃଷ୍ଣ ଶ୍ରମଟାକୁ ସହ୍ୟ କରିପାରୁନାହାନ୍ତି। ତୁମେ କାହା ପାଇଁ ଏତେ ଶ୍ରମ କରୁଛ, ବନ୍ଦ କରେ କର୍ମ, କଣ ଦରକାର ଅଛି? ତାଙ୍କର ପୂର୍ବରୁ ଦୁଇ ଦିନ ପୂର୍ବରୁ ସେ କହୁଥିଲେ ନା, ଆମେ କହୁଛେ ମୁଁ ବହୁତ ସେବା କରୁଛି, ଆମ ସେବାଟା କୃଷ୍ଣଙ୍କୁ ଯେତେବେଳେ କଷ୍ଟ ହବ ସେତେବେଳେ ଆମେ କୃଷ୍ଣଙ୍କୁ ପାଇବା। ଦେଖିବେ ଯେତେବେଳେ ଯୋଉ ଆମେ ଦେଖିଛୁ ଗାଁରେ ଯୋଉ କାଠ ଫାଟ ଚିରାଯାଏ, ମାଟି ବୁହାଯାଏ, ଯିଏ ଘରେ ସବୁ ଥାଆନ୍ତି ଯୋଉ କାମ କରନ୍ତି ଯୋଉ, ସେମାନଙ୍କୁ ମାଲିକ ଆଣି ନହେଲେ ମାଲିକ ଯିଏ ଦେଖିକି ସେ ମନା କରିବ, ଏଥା ତ ଆଉ ଏତେ କରନି, ତ ବହୁତ ପରିଶ୍ରମ ହେବେ, ପରିଶ୍ରମ ତାକୁ କେତେ ହେଇଛି ତାକୁ ମାଲିକକୁ ଜଣାପଡ଼ୁଛି, ସେ ମନା କରୁ ତୁ କରନି। ସେଟା ଆମେ କେତେ ସେବା କରୁଛେ, କେତେ ସମର୍ପଣ କରୁଛେ, କ'ଣ କରୁଛେ, ଆମେ ନିଜ ନିଜ ବଡ଼ କହିଲେ କ'ଣ, ମାଲିକକୁ କଷ୍ଟ ଲାଗିବାର ଅଛି, ସେତେବେଳେ ତୁମେ ଫଳ ପାଏ, ସେଇଟା ତୁମର ଭଜନ, ସେଥିରେ ହିଁ ଭଜନ ହୁଏ। ଗୃହୀତ୍ୱା ଦଧିମନ୍ଥାନମ୍ ନିଷେଧତ ପ୍ରତିମା ଆବହ, ଦଧିମନ୍ଥନକୁ ସେ ଯେଉଁ କ'ଣ ମନ୍ଥନ ଦଣ୍ଡକୁ ଆସି ଧରିଦେଲେ ସିଧା, ଆଉ କିଛି କହିଲେନି, ସିଧା ଆସିଲେ ଧରିଦେଲେ, ନିଷେଧତ ନିଷେଧ କଲେ। କୃଷ୍ଣ କେମିତି ନିଷେଧ କରିଥିବେ ସେ ଜାଣିଥିବେ, ସେମିତି ଯେ ପୁରା ବଚନ କହିଥିବେ ନାହିଁ, ସେ ଦଧିମନ୍ଥନକୁ ମନ୍ଥନ ଦଣ୍ଡକୁ ଧରିଦେଲା ମାନେ ଯଶୋଦା ବୁଝିଦେଲେ ଯେ ଇଏ ଚାହୁଁନି ଆଉ ଦଧି, ପ୍ରୀତିମା ଆବହ ପ୍ରୀତି ସୃଷ୍ଟି, ଏମିତି ଏମିତି ଚାହିଁଲେ, ଏମିତି ଯଶୋଦାଙ୍କୁ ଅନ୍ତରରେ ଏମିତି ଭାବ ସୃଷ୍ଟି କଲେ ଦୃଷ୍ଟିପାତରେ, ଯଶୋଦା ହସିବାକୁ ଲାଗିଲେ, ସ୍ମିତ ହାସ୍ୟ କଲେ ଯେ କେତେ ବୁଦ୍ଧିମାନ ମୋ କାହ୍ନା। ଏଠି ଚକ୍ରପାତ ଲେଖୁଛନ୍ତି ତାଙ୍କ ଟିକାରେ, ଆସାଦ୍ୟ ପ୍ରାତ ଅନ୍ତର୍ଗୃହାତ୍ ପ୍ରବୁଦ୍ଧ ବହି ନିଃସୃତ୍ୟ କ୍ଷୁଦାରୁଦନ୍ମୁଖ ସନ୍ ଇତି ଅର୍ଥ। ଆସାଦ୍ୟ ପ୍ରାତ ଅନ୍ତର୍ଗୃହାତ୍ ପ୍ରବୁଦ୍ଧ, ଯୋଉ ଆସିଲେ ଦଧି ମନ୍ଥନ ଯା ସ୍ଥାନକୁ କେମିତି ଆସୁଛନ୍ତି, ଚକ୍ରପାତ ଧ୍ୟାନ ନେତ୍ରରେ କହୁଛନ୍ତି, ପ୍ରାତରୁ ଉଠିଲେ, ଉଠି କ'ଣ କଲେ, ଅନ୍ତର୍ଗୃହାତ୍ ପ୍ରବୁଦ୍ଧ, ଅନ୍ତର ଯୋଉ ଘରର ଭିତରେ ଶୋଇଥିଲେ ଉଠି ପଡ଼ିଲେ, ଜାଗ୍ରତ ହେଲେ, ବହି ନିଃସୃତ୍ୟ ଘର ଭିତରେ କିଛି ଆକ୍ସନ୍ କଲେନି, ଘରେ ଚୁପଚାପ ରହିଥିଲେ, ବାହାରକୁ ପଳେଇ ଆସିଲେ, ବହି ନିଃସୃତ୍ୟ କ୍ଷୁଦା ରୁଦନ ମୁଖସନ ଇତି ଅର୍ଥ। ଯେତେବେଳେ ଆସିକି ଦଧି ମନ୍ଥନ ଦଣ୍ଡଟାକୁ ଧରିଲେ କେମିତି ଧରିଲେ ନା, କ୍ଷୁଦା ପୁରା ଭୁକିଲା, ଯେମିତି କୃଷ୍ଣ ପୁରା ଯେମିତି ଭୁକିଲା, ଆଉ ରୁଦନ ମୁଖସନ ପୁରା କାନ୍ଦିଲା କାନ୍ଦିଆ, କ୍ରନ୍ଦନ କ୍ରନ୍ଦନ ଭୁଖଡ଼ା, ଛୋଟ ପିଲା ଯେମିତି ଭୋକ ଲାଗିଲେ ଯେମିତି ହୁଅନ୍ତି ସେମିତିକା। ଯଶୋଦା ବୁଝିପାରୁଥିଲେ ଦଧି ମନ୍ଥନ ଦଣ୍ଡଟାକୁ ଧରିଦେଇଛନ୍ତି, ଏଣୁ ମୁଖଟାକୁ କାନ୍ଦିବା କାନ୍ଦିବା ମୁଖ, ଆଉ କ୍ଷୁଦାର ବିକଳର ଭାବ, ଯେଉଁଟା ବହୁତ ଭୋକ ଲାଗୁଛି। ମନ୍ଥନ ଦଣ୍ଡମ ଗୃହୀତ୍ୱା ଇତି ହି, ମନ୍ଥନ ଦଣ୍ଡକୁ ଧରିଲେ ଆସି, ମାତ ମା ମଥା ନୀତି ସୁବଚନ ମାନସ୍ୟନ୍ତି, ମା ମୋ କଥା ମାନ, ଯଶୋଦାଙ୍କୁ ମୋ କଥା ମାନ, ମା 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 ବଚନ ମାନସ୍ୟନ୍ତି, ମୋ ବଚନକୁ ମାନ, କ'ଣ ମା ତର ଅଭିଜ୍ଞାତି ଇତି ଭାବ ମାନସ୍ୟନ୍ତି, ମା ତର ଇତି ଅଭିଜ୍ଞାତି ଇତି ଭାବ, ମା ମୋ କଥାକୁ ନିଶ୍ଚିତ ମାନିବି, ମୋ କଥାକୁ ତୁମେ ମାନ। ତା ଅର୍ଥ କ'ଣ, ଦଣ୍ଡଟାକୁ ଧରିକି କହୁଛନ୍ତି ଆଉ ମନ୍ଥନ କର ନା। ଅତସ୍ତତ ଚାତୁର୍ଯ୍ୟମ ଜ୍ଞାନୁଆ ଯାହା ମାତୁ ପ୍ରୀତସ୍ଥାନ ଆବହନ, ପ୍ରୀତିମା ଆବହ ଯୋଉ କହୁଛନ୍ତି, ଯଶୋଦାଙ୍କର ପ୍ରୀତି ସୃଷ୍ଟି କଲେ, କେମିତି ସୃଷ୍ଟି କଲେ, ଚାତୁର୍ଯ୍ୟରେ, ଇଆର ମାନେ ଭାବଟା କ'ଣ ରହିଲା, ଅନ୍ତର୍ଗୃହ ପ୍ରବୁଦ୍ଧ ହେଇଗଲେ, ଉଠି ଜାଗ୍ରତ ହେଇଗଲେ, ବହିରି ବାହାରକୁ ପଳେଇ ଆସିଲେ, ବାହାର ପଡ଼ି ଆସିକି ଆକ୍ସନ୍ ବାହାର କଲେ ଯଶୋଦାଙ୍କୁ ଖୁସି କରିବା ପାଇଁ, ଦୁଃଖ ହରି ଲାଗିଲା ନା, କିଏ ଆସୁଛନ୍ତି, ହରି ଆସୁଛନ୍ତି, ତେଣୁ ଯଶୋଦାଙ୍କର ଦୁଃଖକୁ ହରଣ କରିବେ, କେମିତି ହରଣ କରିବେ, ଆଗେ ଆରମ୍ଭ କଲେ ମୁହଁଟା ତାଙ୍କର ମୁଖଟା ପୁରା ରୁଦନ ମୁଖ କ୍ରନ୍ଦନ ଭଳି ପ୍ରତୀୟମାନ ହଉଥିଲା, ଆଉ କ୍ଷୁଦା ଭାବ ହେଉଛି କ୍ଷୁଦା, ମୁଖରେ ହେଉଛି ରୁଦନର ଭାବ, ଆଉ ଆସିଗଲେ, ଆସି କ'ଣ କଲେ, ନିଷିଦ୍ଧ ପ୍ରୀତି ମା ବହ ଯଶୋଦାଙ୍କର ପ୍ରୀତି ସୃଷ୍ଟି କରିବା ପାଇଁ ମନା କଲେ, ମା ମୋ କଥା ତୁମେ ମାନ ଆଉ ଦଧି ମନ୍ଥନ କର ନା। ଏ ଚାତୁର୍ଯ୍ୟତାରେ ଯଶୋଦାଙ୍କର ଯଶୋଦା କଣ ଭାବୁଥିଲେ ମୋ ପୁଅର କେତେ ବୁଦ୍ଧି କେତେ ଚତୁର କାହ୍ନା, ସେ ବହୁତ ଖୁସି ହେଇଯାଉଥିଲେ। ବୈଷ୍ଣବ ତୋଷଣୀରେ ଜୀବ ଗୋସ୍ୱାମୀ କହୁଛନ୍ତି ମନ୍ଥାନାମ ଗୃହିତ୍ୱ ଇତି ମହି ନିଷିଦ୍ଧାଭି ମନ୍ଥାନାମ ନ ତ୍ୟଜତି ଇତି ଗାନ୍ତୁଆ ଅତସ୍ତତ୍ ବୁଦ୍ଧି ନୈପୁଣ୍ୟ ବିଜ୍ଞାୟ ମାତୁ ପ୍ରୀତି ମା ବନ ମନ୍ଥାନମ ଗୃହିତ୍ୱା ଇତି ମୟା ନିଷିଦ୍ଧାଭି ମନ୍ଥାନମ ନ ତ୍ୟଜତି। ବାରବାର ବାରବାର ଏମିତି ଯେ ଥରେ କହିଦେଲେ ଯଶୋଦା ମାତା ବନ୍ଦ କରିଦେଲେ ନାହିଁ, ଯଶୋଦା ଇଏ ଆସିକି ଦଧି ମନ୍ଥନ ଦଣ୍ଡକୁ ଦୌଡ଼ୁଥିଲେ କିଏ କାନା ବାରମ୍ବାର ଚେଷ୍ଟା କରୁଥିଲେ, କଲେ ବି ଯଶୋଦା ମାତା ବନ୍ଦ କରୁନଥିଲେ। ତେଣୁ ତାଙ୍କର ଯେଉଁ ଭାବ ଯଶୋଦାଙ୍କର ଯେଉଁ କୃଷ୍ଣଙ୍କର ଯେଉଁ ଭାବ ମୁଖରେ ଯେଉଁ କ୍ଷୁଦାର ଭାବ ମୁଖରେ ରୋଦନର ଭାବ ଆଉ କ୍ଷୁଦାର ଭାବକୁ ଯେଉଁ ପ୍ରକାଶ କରୁଥିଲେ ଇତି ଗାନ୍ତୁଆ ଅତସ୍ତତ୍ ବୁଦ୍ଧି ନୈପୁଣ୍ୟ ବିଜ୍ଞାୟ ମାତୃ ପ୍ରୀତି ମା ବହ ବୁଦ୍ଧିରେ ତାଙ୍କ ନୈପୁଣ୍ୟତା ଚତୁରତା ଏତେ ଚତୁର ମୋ କାନା ଯେ ଯଶୋଦାଙ୍କର ବହୁତ ପ୍ରୀତି ଆସୁଥିଲା ସୁଖ ଆସୁଥିଲା। ଏ ଯେଉଁ କର୍ମ ସଂସାର କର୍ମଟା କେତେବେଳେ ହେଲେ କୌଣସି ହିସାବରେ ଯାହା କହୁଛି କ'ଣ କୁହାଯାଏ ପ୍ରୀତି ସୁଖ ଦିଏ ନା, ପ୍ରତି ସମୟରେ ସଂସାର କର୍ମଟାକୁ ସବୁବେଳେ ଜଟିଳ 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 ଇ ଲାଗି ଲାଗି ରହିଥିଲି। କର୍ମଟା କେତେବେଳେ ଗୋଟେ କାହାକୁ ସୁଖ ଦିଏ ନା, କର୍ମରେ କେତେବେଳେ ଏତିକି ସୁଖ ମିଳେ ଯେତେବେଳେ କିଛି ଗୋଟେ ଜଣେ ଫଳପ୍ରାପ୍ତ ହୁଏ ନହେଲେ ସମ୍ମାନ ପ୍ରାପ୍ତ ହୁଏ, ଏଥିରେ ତ ଗୋଟେ ଗୋଟେ କିଛି ସମୟ ପାଇଁ ମିଳିଲା। ପୁଣି କର୍ମ ତ ଦୁଃଖ ନା, କର୍ମଟା କେତେବେଳେ ସୁଖ ନୁହେଁ, ସବୁବେଳେ ଦୁଃଖ ଦେବ, ତାର ତ ଫଳଟା ହେଉଛି ସେ ଆଉ କିଞ୍ଚିତ ସୁଖ କେତେବେଳେ ମିଳେ, କେତେବେଳେ ବିଷୟ ସୁଖ ଟିକେ ମିଳିଲା, କେତେବେଳେ ସମ୍ମାନ ଟିକେ ମିଳିଲା, କିଛି ସମୟ ମିଳିଲା, ପୁଣି ଯୋଉ ଦୁଃଖକୁ ସେ ଦୁଃଖ। ଏ ଭଗବାନଙ୍କର ସେବାରେ ଯୋଉ ସୁଖ ରହିଛି ଏଟାକୁ ଦେଖାଉଛନ୍ତି ସିଏ। ତେଣୁ କୃଷ୍ଣ ମନା କରୁଛନ୍ତି ତୁମେ କର୍ମା ମା କରିବାକୁ ପଡ଼ିବନି, ମୁଁ ଖୁସି ହେଇଗଲି, କାରଣ ଭଗବାନ ଖୁସି ହେଇଗଲା ପରେ ଆଉ କିଛି ଆବଶ୍ୟକ ନାହିଁ। ପ୍ରଭୁଙ୍କର ପ୍ରତିବିଧାନ ପୂର୍ବରୁ ଯୋଉ ପ୍ରଭୁଙ୍କର ପ୍ରତିବିଧାନ ହେଇଗଲା ପରେ ସେ ସେବାର ସୁଖ, ଆଉ ଭଗବାନଙ୍କୁ ସେବା ସୁଖୀ କରିବା ପାଇଁ ଯୋଉ ସେବା ତାର ସୁଖ, ଇଏ ହେଉଛି ଭିନ୍ନ। ଭଗବାନ ସୁଖୀ ହୁଅନ୍ତୁ ଇଏ ପ୍ରଥମ ଅବସ୍ଥା, ମୋ ସେବାରେ ପ୍ରଭୁ ଖୁସି ହୁଅନ୍ତୁ ଏ ଯୋଉ ସୁଖ, କିନ୍ତୁ ଭଗବାନ ପ୍ରସନ୍ନ ହେଇଗଲା ପରେ ଯୋଉ ସେବା କରାଯାଏ ସେ ସୁଖ ସମ୍ପୂର୍ଣ୍ଣ ବିପରୀତ, ସେ ଶତଗୁଣ ଅଧିକା। ଯେମିତି ଯଶୋଦା ଗୋପୀ ସେ ସେବାର ସୁଖ ହେଉଛି ଅଲଗା, କାହିଁକି କୃଷ୍ଣଟା ଗ୍ରହଣ କରିନେଇଛନ୍ତି ନା, ତ ସେବ୍ୟ ଠାରୁ ସେବକ ଅଧିକ ଆନନ୍ଦ ପାଏ। ଯଶୋଦା କୃଷ୍ଣଙ୍କ ଠାରୁ ଗୋପୀମାନେ ଅଧିକ ଆନନ୍ଦ ପାଆନ୍ତି, କାହିଁକି ତାଙ୍କର ସମ୍ପୂର୍ଣ୍ଣ ସୁଖଟା ସଖା ସଖୀ ଗୋପୀ ଯେତେ ବ୍ରଜରେ ଥିଲେ ସମସ୍ତଙ୍କର ତାଙ୍କର ଜୀବନର ସବୁ ଥିଲା କୃଷ୍ଣ କେମିତି ସୁଖୀ ସୁଖ କରିବା। ଆଜି 24 ଘଣ୍ଟା କୃଷ୍ଣ ସୁଖରେ ସୁଖ ଚିନ୍ତା କରୁଛନ୍ତି ତାଙ୍କର ଆଉ, କାରଣ କୃଷ୍ଣ ଜଣେ ନା ଆଉ ଭକ୍ତ ଅନନ୍ତ, ତେଣୁ ଜଣଙ୍କୁ ବହୁତ ଲୋକଙ୍କୁ ସୁଖ କରିବାକୁ ସୁଖ ଦେବାକୁ ପଡିବ, କିନ୍ତୁ ଭକ୍ତ ଜଣେ ସେ କୃଷ୍ଣଙ୍କୁ ସୁଖ ଦେବ। ଭକ୍ତ ଜଣେ ଆମେ ଇଣ୍ଡିଭିଜୁଆଲ ଭକ୍ତ ନା, ତେଣୁ କୃଷ୍ଣଙ୍କୁ ସମସ୍ତ କଥା ଚିନ୍ତା କରିବାକୁ ପଡୁଛି, କିନ୍ତୁ ଭକ୍ତକୁ କେବଳ କୃଷ୍ଣଙ୍କ କଥା ଚିନ୍ତା କରିବାକୁ ପଡୁଛି। ସେଥିପାଇଁ ଯଦି ଫିଲୋସଫି ଦର୍ଶନ ହିସାବରେ ଦେଖିବା ଭକ୍ତ ଅଧିକା ସୁଖ ପାଏ କୃଷ୍ଣଙ୍କ ଠାରୁ, ଏ ଯେ ସେବ୍ୟ ସେବକ ସମ୍ପର୍କରେ ସେଥିପାଇଁ ସେ ବସ ହେଇଯାନ୍ତି କୃଷ୍ଣ, କାରଣ କୃଷ୍ଣଙ୍କୁ ଦାସ୍ୟ ରସରେ କେତେ ଭକ୍ତ ସେବା କରୁଛନ୍ତି, ସଖ୍ୟ ରସରେ କେତେ ଭକ୍ତ ସେବା କରୁଛନ୍ତି, କୃଷ୍ଣ ସମସ୍ତଙ୍କ ଚାହିଁବେ, ତାଙ୍କର ପ୍ରେମଟା ସବୁ ବିଭାଜିତ ହେବ, ସେ ଅନନ୍ତ ପ୍ରେମର ଆଧାର ହେଲେ ବି ତାଙ୍କର ମନଟା ସବୁ ସମସ୍ତଙ୍କ ପ୍ରତି ରହିବ। କିନ୍ତୁ ଜଣେ ଭକ୍ତର ତାର କେବଳ କୃଷ୍ଣ ତାଙ୍କର ଆଉ ତ ତାର କିଛି ଚିନ୍ତା ନାହିଁ ନା, ତାର ଚିନ୍ତା ହେଉଛି କେବଳ କୃଷ୍ଣ ଚିନ୍ତା, କୃଷ୍ଣଙ୍କର ହଜାର ଭକ୍ତର ଚିନ୍ତା, ସେଥିପାଇଁ ଭକ୍ତ ସୁଖଟା ଅଧିକା, ସେ ସୁଖଟା ପାଇଲେନି ବୋଲି ସେ ଗୌରବ ହେଲେ। ଭକ୍ତ ସୁଖର ଯେ ପ୍ରେମ ଜଗତି ପ୍ରକାର, ଯତ ସୁଖ ଯତ ଦୁଃଖ ଯତ ଗବିକାର, କୃଷ୍ଣ ତାହା ନା ପାରେ ସମ୍ୟକ ଜାଣିତେ, ଭକ୍ତ ଭାବ ଅଙ୍ଗୀକରେ ତାହା ଆସ୍ୱାଦିତ। ଭଗବାନ କୃଷ୍ଣ ବାଟ ପାଇଲେନି ଆଉ ଭକ୍ତକୁ ଏତେ କାହିଁ ସୁଖ ମିଳୁଛି, ରାଧାଙ୍କୁ ଏତେ କାହିଁ ସୁଖ ମିଳୁଛି, ଏତେ ସୁଖ ଏତେ ଦୁଃଖ ଭିତରେ ସେ କେମିତି ସେବା କରୁଛି, କାରଣ କୃଷ୍ଣଙ୍କର ପ୍ରେମଟା ବିଭାଜିତ ହେଇଯାଉଛି, ଭକ୍ତର ପ୍ରେମ ବିଭାଜିତ ହେଉନି। କୃଷ୍ଣଙ୍କ ପ୍ରେମଟା ବିଭାଜିତ ହେବ, ଚନ୍ଦ୍ରାବଳୀ ରହିଲେ, ରାଧା ରହିଲେ, ସଖୀ ରହିଲେ, ମଞ୍ଜୁର ରହିଲେ, କିନ୍ତୁ ଭକ୍ତର ପ୍ରେମ କେବଳ କୃଷ୍ଣଙ୍କ ପ୍ରତି। ସେଥିରେ ପୁଣି ସୁଖ ଦୁଃଖରେ ଯେତେ ବିକାର ଆସୁଛି, ସୁଖ ଆସୁଛି, ଦୁଃଖ ଆସୁଛି, ଯାହା ସବୁ ଆସୁଛି, କୃଷ୍ଣ ଜାଣିପାରୁନାହାନ୍ତି କେତେ ସୁଖ ଦୁଃଖ ହେଇ କେମିତି ମୋର ସେବା କରୁଛୁ। ଭକ୍ତଭାବ ଅଙ୍ଗୀକାର ତା ଆସ୍ୱାଦିତେ, ଭକ୍ତଭାବକୁ ସେ ଅଙ୍ଗୀକାର କରୁଛନ୍ତି ଆସ୍ୱାଦନ କରିବା ପାଇଁ। ସେଭଳି ଠିକ ଏଇଭଳି ସେଇଭଳି ଦୃଶ୍ୟ ଆସୁଛି, ତାଙ୍କ ନସ୍ତାନ କାମ ଆସାଧ୍ୟ ମନ୍ଥନ୍ତି ଜନନୀ ହରି ଗୃହୀତ ବଧିମନ୍ଥାନ ନିଷେଧ ପ୍ରତି ମା ବହ, ନିଷେଧ ମନା କରୁଛନ୍ତି, ନାଇଁ ମା 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 ମନ୍ଥନ କରୁ, ମା 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 ବଚନ ମାନିଛନ୍ତି, ମା ମୋ କଥା ବି ତୁମେ ମାନ, ଭାବଟାକୁ ଏମିତି ପ୍ରକାଶ କରୁଛନ୍ତି ସଦା ପ୍ରୀତି ମା ବହ ସୁଖ ସିଏ ହିଁ ଦେବେ। ସେ ହରି ନା ହରି ଲାଗିଥିଲା, ବର୍ତ୍ତମାନ ପ୍ରୀତି ମା ବହ ଏ ଶ୍ଳୋକରେ ଦେଖନ୍ତୁ, ହରି ପ୍ରୀତି ମା ବହ, ହରି ଦୁଃଖକୁ ଦୂର କରିକି ପ୍ରୀତି ଦେଉଛନ୍ତି, ଯଶୋଦା ଖୁସି ହେଇଗଲେ। ଯଶୋଦା କଣ କରିବେ, ଦଧି ମନ୍ଥନ ଯେତେବେଳେ ଭାଣ୍ଡକୁ ଧରିଦେଲେ ଆଉ ଯଶୋଦା ତ କିଛି କରିପାରିବେନି, ଦଧି ମନ୍ଥନକୁ ବନ୍ଦ କଲେ। ତମାଙ୍କ ରୂଢ଼ ମପୟାୟତସ୍ତନମ ସ୍ନେହସ୍ନୁତ ସସ୍ମିତ ମିକ୍ଷିତ ମୁଖମ ଅତୃପ୍ତ ମୁସୃଜ୍ୟ ଜବେନ ସାଜଜୌ ଉତ୍ସିଚ୍ୟମାନ ପୟସୀ ତ୍ୱଦ୍ଧିଶ୍ରିତ। ତମଙ୍କ ଆରୁଢ଼ ଅପାୟତ ସ୍ତନମ ତମ ଅଙ୍କ ଆରୁଢ଼ ଯଶୋଦା ବନ୍ଦ କଲା ମାତ୍ରେ କୃଷ୍ଣ ସିଧା କୋଳକୁ ନେଲେ, ସୁଖ ଦେବେ ନା ତାଙ୍କୁ। କୃଷ୍ଣଙ୍କର ସେ ଆତ୍ମକାମ, ଭଗବାନଙ୍କର କେତେଟା ନାମର ବହୁତ ମହିମା ଭାଗବତର ଲୀଳାରେ ଦର୍ଶନ, ଆପ୍ତକାମ। ଆପ୍ତକାମ ମାନେ କ'ଣ? ଆପ୍ତକାମ ନିଜ ନିଜ କାମନାକୁ ପୂର୍ଣ୍ଣ କରିପାରନ୍ତି, ଆତ୍ମାରାମ ସେ ଆତ୍ମାର ରମଣ କରନ୍ତି। ଆମେ ଆତ୍ମାର ରମଣ କରୁନେ, ଆମେ ଦେହାରାମୀ, ଦେହ ଗୋଟେ ଦେହ ପାଇଁ ଆଉ ଗୋଟେ ଦେହ ଦରକାର ଆମ ପାଇଁ ସବୁବେଳେ, ସେଥିପାଇଁ ଗୋଟେ ଦେହକୁ ଦେଖିଲେ ଭଲ ପାଇବା, ପୁଅ ଝିଅ ସେ ଆଉ ଗୋଟେ କାହାକୁ ଦେଖିବ, ସ୍ତ୍ରୀ ପୁତ୍ର କନ୍ୟା ଦେହକୁ ନ ଦେଖିଲେ ଜୀବ ଭଲ ପାଇପାରିବେ, ଆତ୍ମାର ରମଣ କରିପାରିବେନି, ସେ କୃଷ୍ଣ ସହିତ ରମଣ କରିପାରିବେନି। ଭଗବାନ ଆତ୍ମାରାମ ଆପ୍ତକାମ ସ୍ୱୟଂ ସନ୍ତୁଷ୍ଟ, ସିଏ ତାଙ୍କ ପାଇଁ ବାହ୍ୟ ବସ୍ତୁ କି ଦରକାର ନାହିଁ। ଆପ୍ତକାମ ହେଇକି ବି ଚକ୍ରବର୍ତ୍ତୀ ଆଣିବେ ସେଠିକାରେ, ପୁରା ପୁରା ଏ ଦାମବନ୍ଧ ଲୀଳାକୁ ଗୋଟିଏ ଶ୍ଳୋକରେ ଛାଡ଼ିବେ, ଗୋଟିଏ ଶ୍ଳୋକରେ କେମିତି ସେ ତାଙ୍କ ଟିକାରେ ଗୋଟିଏ ପର୍ବ ଟିକାରେ ସବୁ କୃଷ୍ଣଙ୍କର ମହିମା କହିବେ। କେତେ ସେମାନେ ଭଗବାନଙ୍କର ରସରେ ବୁଡ଼ିକି ରହିଥିଲେ ଟିକା ପଢ଼ିଲେ ହିଁ ଜଣାଯାଏ। ଆତ୍ମକାମ କିନ୍ତୁ ତମାଙ୍କ ରୂଢ଼ ତମାଙ୍କ ରୂଢ଼ ଅପାୟତ ସ୍ତନମ ଅଙ୍କମ ଆରୁଢ଼ ଅଙ୍କ କୋଳକୁ ଡେଇଁଲେ, ସିଧା କୋଳକୁ ଚଢ଼ିଗଲେ କୃଷ୍ଣ। ଅପାୟତ ସ୍ତନମ ସ୍ତନ୍ୟପାନ କରିବାକୁ ଲାଗିଲେ ସାଙ୍ଗେ ସାଙ୍ଗେ। ଯଶୋଦା ଯଦି ଆଉ କିଛି କହିପାରୁନଥିଲା, ଯଶୋଦା ଦେଖିଲେ ମୋ ପୁତ୍ର କ୍ଷୁଧା ରହିଛି, ଭାବ ବଡ଼ ସୁନ୍ଦର ଭାବ ଚାତକ, ଯଶୋଦା କୃଷ୍ଣଙ୍କର ମୁଖକୁ ଚାତକ ଭଳି ଚାହିଁଛନ୍ତି। ଚାତକ ଯେଭଳି ଜଳ ପ୍ରାପ୍ତ ହେଲେ ଯେମିତି ଆନନ୍ଦିତ ହୁଏ, କୃଷ୍ଣଙ୍କର ଆନନ୍ଦଟାକୁ ଯଶୋଦା ଦେଖୁଛନ୍ତି। କିନ୍ତୁ କୃଷ୍ଣ ଭୁଲି ଯଶୋଦା ଭୁଲି ଯାଉଛନ୍ତି ଯେ କୃଷ୍ଣ ବାତ୍ସଲ୍ୟ ପ୍ରେମ ନା, କୃଷ୍ଣ ମୋତେ କାହ୍ନା ମୋତେ ଆନନ୍ଦ ଭାବେ ପାନ କରୁଛି, ଏଟା ତ ବାତ୍ସଲ୍ୟରେ ବୁଝି ହେବନି ନା। ବାତ୍ସଲ୍ୟରେ ସାଧାରଣ କ'ଣ, ମୁଁ ମୋ ପାଲ୍ୟ ପାଲକ ଭାବ, ମୁଁ ନ ପୋଷିଲେ ମୁଁ ନ ଖାଇବାକୁ ଦେଲେ କୃଷ୍ଣଙ୍କ ଦେହ ଖରାପ ହେଇଯିବ, ସେ ତ ସେ ଭଗବାନ ବୋଲି ଜାଣିପାରିବେନି ନା। ଯଶୋଦା ଚାତକ ଭଳି ଚାହିଁଛନ୍ତି, କିନ୍ତୁ କୃଷ୍ଣ ଯଶୋଦାଙ୍କର ସୁଖକୁ ଦେଖୁଛନ୍ତି, ଯଶୋଦା କେତେ ସୁଖୀ ହେଉଛନ୍ତି, ଆଉ ଯଶୋଦା କୃଷ୍ଣଙ୍କର ସୁଖକୁ ଦେଖୁଛନ୍ତି। ତେଣୁ ଯୋଗମାୟା ଦେଖିଲେ ଇଏ ତ ଅସମ୍ଭବ କାମ, ଯେ ଅନାଦିକାଳ ପର୍ଯ୍ୟନ୍ତ ସ୍ତନ୍ୟପାନ କରିବେ କୃଷ୍ଣ ବି କେବେ ତୃପ୍ତି ହେଇପାରିବେନି, କାରଣ ସେ ଚାହିଁବ ଯଶୋଦାଙ୍କୁ ସୁଖ ଦେବି। ଆଉ ଯଶୋଦାଙ୍କର ତାଙ୍କର ମାତୃତ୍ୱ ତାଙ୍କର ବାତ୍ସଲ୍ୟ ପ୍ରେମ ଏମିତି ରହିଛି, ତାଙ୍କ ସ୍ତନ୍ୟରୁ କେବେ କୃଷ୍ଣଙ୍କ ପାଇଁ ଅଭାବ ପଡ଼ିବନି, କ୍ଷୀରପାନ କରିବା ପାଇଁ ଅଭାବ ପଡ଼ିବନି। ଯୋଗମାୟ ଲୀଳା ସଂଗଠିତ ହବ ନା, ଯୋଗମାୟ ଲୀଳା କରିବେ ବର୍ତ୍ତମାନ। ଯଶୋଦା ମାତା ୟା ପୂର୍ବରୁ ଯେଉଁ ଦଧି ମନ୍ଥନ କରୁଥିଲେ ଯେ ଖଣ୍ଡ କ୍ଷୀର ହଉ ବା କାଲି କାଲି ପାଇଁ ଦଧି ବସିବା ପାଇଁ ହଉ, କ୍ଷୀର ବସେଇ ବସେଇକି କରିଥିଲି। ଏ ଯେଉଁ କ୍ଷୀରଟା ଅଧିକା ଉତ୍ତରେ କିନ୍ତୁ ଉତ୍ତରିବନି କେବେ କେବେ ବି ଉତ୍ତରିବନି, ଏଟା ଯୋଗମାୟଙ୍କ ଇଚ୍ଛା ରହିଛି। ଯଦି ଆମେ ହିସାବ କରିକି ଦେଖିବା ଯେ ଲୀଳାର ଦିଗକୁ ବିଚାର କରିବା, ଯିଏ କ୍ଷୀର ବସେଇ ଶିଖିଛନ୍ତି ସେ ଜାଣିଛନ୍ତି କେତେ ଜାଳ ଦେଲେ ଆଉ କ୍ଷୀର ଉତ୍ତରିବନି। ଏ ନୂଆ ଲୋକ ଯିଏ କ୍ଷୀର ବସନ୍ତି ସେ ଉତ୍ତରି ପଡ଼େ ନା ଆଉ କ୍ଷୀର ସେ ଜାଣିଛନ୍ତି ଏତିକି ଏତିକିରେ ଜାଳ ଦେଲେ କ୍ଷୀର ଉତ୍ତରିବନି, କାରଣ ତାଙ୍କର ପାତ୍ର ସବୁ ମାପ ଥାଏ କେଉଁ ପାତ୍ରରେ କେତେ କ୍ଷୀର ରଖିବେ କେତିକି ଜାଳ ଦେବେ। ମା ମାନେ ସବୁ ବଢା କୁହନ୍ତି ନା ତାକୁ, ବଢାରେ ବସେଇଦେଇ ପଳେଇଯିବେ ଆଉ ସେ ଆସିଲା ବେଳକୁ କ୍ଷୀର ତାର ସେ ମୁଁ ଦେଖ ଲାଲ ପଡ଼ିକି ବର ଅଠାବଳିଆ ହେଇକି ରହିଥିବ ସେ ଆଉ ଜଳ ବି ସରିଯାଇଥିବ, ସେ ଜାଣିଦେ ଏତି ଖଣ୍ଡେକି ଦେଢ଼ ଖଣ୍ଡ ଘଷି ପକେଇଦେବେ ବସେଇ ଦେଇକି ସେ ତା ପଳେଇଯିବ। ଆଉ ଯଶୋଦା କ'ଣ ଜାଣିନଥିଲେ କ୍ଷୀର ଉତ୍ତରି ପଡ଼ିବ? ଆଉ କ୍ଷୀର ଉତ୍ତରିଥିଲା ଆଗରୁ ଉତ୍ତରିଲାନି କାହିଁକି, କ୍ଷୀର ଉତ୍ତରିବାର ଥିଲା ଆଗରୁ କାହିଁକି ଉତ୍ତରିଲାନି? କୃଷ୍ଣ ପାନ କଲାବେଳେ କାହିଁକି ଉତ୍ତରିଲା? କୃଷ୍ଣ କ'ଣ 2 ସେକେଣ୍ଡ ପାନ କରୁଛନ୍ତି କି? ଲୀଳା ନା ସବୁ, ଯୋଗମାୟଙ୍କ ଦ୍ୱାରା ସବୁ ଲୀଳା ସଂଗଠିତ ହଉଛି ଆଉ ସବୁ ଚିହ୍ନମୟ। ତମାଙ୍କ ରୂଢ଼ମ ପାୟାତ ସ୍ଥାନ ସ୍ନେହ ସ୍ନୁତମ ସସ୍ମିତମ ଇକ୍ଷଣ ମୁଖମ, ସ୍ନେହ ସ୍ନୁତମ ସସ୍ମିତମ ଇକ୍ଷଣ ମୁଖମ। ସ୍ନେହରେ ଯଶୋଦା ସ୍ମିତ ମୁଖ, କୃଷ୍ଣ ଯଦି କୃଷ୍ଣଙ୍କ ଚାଲାକି ଚତୁରାମ ହେଲା ଯଶୋଦା ସ୍ମିତ ମୁଖରେ ଅଛନ୍ତି, କିନ୍ତୁ କୃଷ୍ଣ ଏମିତି କହୁଛନ୍ତି ମା ମୁଁ ଆହୁରି ଭୋକିଲା ମୁଁ ଆହୁରି ଭୋକିଲା, କାରଣ କୃଷ୍ଣଙ୍କର ଉଦ୍ଦେଶ୍ୟ ଥିଲା ତାଙ୍କ ସ୍ତନ୍ୟ କାମ ଅସାଧ୍ୟ ନା, ହରି ନା ସିଏ ଦୁଃଖ ଦୂର କରିବେ ନା। ଭଗବାନଙ୍କର ଗୋଟେ ସବୁଠୁ ବଡ଼ ଦୁଃଖ କ'ଣ, ସେ ଜୀବର ଦୁଃଖକୁ ଦୂର କରିବା ପାଇଁ କେତେ ଚେଷ୍ଟା କରୁଛନ୍ତି, କେତେ ପ୍ରକାର ଯୋଜନା କରୁଛନ୍ତି, ସାଧୁ ଗୁରୁ ବିଗ୍ରହ ତୁଳସୀ ଭାଗବତମ, ଜୀବ ତ ତାଙ୍କର ଚାହିଁବାର ନାହିଁ ଆଉ ସେ ଚେଷ୍ଟା ଚଲେଇଛନ୍ତି କେମିତି ଗୋଟେ ଜୀବର ଦୁଃଖ ଦୂର ହଉ। ନାମ ରୂପରେ ଆସିଲେ, କୋର ରୂପରେ ଆସିଲେ, ବିଗ୍ରହ ରୂପରେ ଆସିଲେ, ସ୍ୱୟଂ ଆସିଲେ, ଗୀତା ଭାଗବତ ରୂପରେ ଆସିଲେ, ଜୀବ ତାର ତାର ଅଜ୍ଞାନ ଜୀବ ସିଏ ଆଉ ତା ମୂଢ଼ ଜୀବ ତାକୁ କ'ଣ ବୁଝେଇବ, ମାୟାରେ ତାର ପଡ଼ିଛି, ଜଡ଼ବସ୍ତୁ ପ୍ରତି ତାର ଆସକ୍ତି ରହିଛି। ସସ୍ମିତ କ୍ଷଣ ମୁଖମ, ଯଶୋଦା ହସୁଛନ୍ତି ଏବଂ କୃଷ୍ଣଙ୍କର ଯେଉଁ ହାସ୍ୟ କ୍ଷୁଦ ମିଶ୍ରିତ ହାସ୍ୟ ମାନେ ଅତୃପ୍ତିର ହାସ୍ୟ, କୃଷ୍ଣ ଯେ ହସୁନାହାନ୍ତି ନାହିଁ, କୃଷ୍ଣ ବି ସ୍ମିତ ହାସ୍ୟ କରୁଛନ୍ତି କିନ୍ତୁ କେବେ କହୁନା ଯେ ମୋର କ'ଣ ତାଙ୍କ ଭାବରେ ପ୍ରକାଶ ପାଉନି ଯେ ମୋର ପେଟ ପୁରିଗଲା ବୋଲି। ତେବେ ଯୋଗମାୟ ଦେଖିଲେ ଏ ଲୀଳା ବନ୍ଦ କେବେ ହବନି, ଯୋଗମାୟଙ୍କ ଇଚ୍ଛାରେ କ୍ଷୀରଟା ଉତ୍ତରିଛି, ଏଠି ଦମବନ୍ଧନ ହବ ନା, ଲେଟା ହବ ନା, ନହେଲେ ଲୀଳା ଗୋଟିଏ ଗୋଟିଏ ଲୀଳାରେ ଯେଉଁ ଧାରା ରହିଛି ଏ ତୃପ୍ତି କେବେ ସରିବନି। ଚିତ୍ ଶକ୍ତି କାରଣ ଭଗବାନଙ୍କର ଇଚ୍ଛା ଶକ୍ତି ଅଛି ନା, ପ୍ରଭୁ ଏ ଚାହିଁବେ ଯଶୋଦାକୁ ସୁଖ ଦେବା ପାଇଁ ଅନନ୍ତ କାଳ ପାଇଁ ଚାଲିଥିବ, ଯେମିତି ଗୋପୀମାନଙ୍କୁ ଚାହିଁଲେ ନା ରାସରେ ନୃତ୍ୟ କରି ଗୋପୀମାନଙ୍କୁ ସୁଖ ଦେବେ, କେତେ ବ୍ରହ୍ମାଙ୍କର ଗୋଟେ ଅହରାତ୍ର ଚାଲିଗଲା, ଗୋଟିଏ ଗୋଟିଏ ରାତି ଭିତରେ ସବୁ କେତେ ରାତି ପଶିଗଲା, ସହସ୍ର ଯୁଗ ଚାଲିଗଲା ତା ଦେହରେ ଯୋଗମାୟଙ୍କ ଶକ୍ତିରେ। ସେଟା କ'ଣ ମଣିଷ ଶୋଇଯାଇଛି, ଶୋଇଗଲା ବର୍ତ୍ତମାନ 24 ଘଣ୍ଟା ଶୋଇଲା ସୂର୍ଯ୍ୟ ବର୍ତ୍ତମାନ ଉଦିତ ହେବେନି, କ'ଣ ଭାବିଲେ ବୁଝୁଛ କି ନାହିଁ, ସୂର୍ଯ୍ୟ ଉଦିତ ହେବେନି ଗଲା। ଆଉ ମାୟା ଦେବୀ ଅଛନ୍ତି ଆଉ ତୁମେ ଶୋଉଛ କେମିତି, ଆଉ ନିଦ୍ରା ଦେବୀ ଅଛନ୍ତି ନା ନାହିଁ, ନିଦ୍ରା ଦେବୀ ଅଛନ୍ତି, ଆଉ ନିଦ୍ରା ଦେବୀଙ୍କର କାମ ହେଲା ସେ ତମ ଗୁଣ ତମ ଭିତରେ ଗୁଣ ରହିଛି, ଗୁଣ ପଶିଲେ ତୁମେ ଶୋଇବା ଆଉ ତମ ଗୁଣଟା ପଶିଗଲେ କ'ଣ ହବ, ଆଉ ନିଦ୍ରା ଓଲଟିକି ପଡ଼ିବ ସେଇଠି ଗଡ଼ି ପଡ଼ିବ ଗାଡ଼ିରୁ ଆଉ ଠିଆ ହେଇକି ଶୋଇଯାଆନି, ଠିଆ ହେଇକି ଶୋଇଯାଏ ଏବେ ସେ ଗୋଟେ ଅଛି ଠିଆ ହେଇ ଗୋଳେ ପଡ଼ିବ ଯେଉଁଠି ଦେଖିବ ଗଡ଼ି ପଡ଼ୁଛି, ତମ ଗୁଣି ତମ ଗୁଣଟା ରହିଲା କ'ଣ, ତମ ଗୁଣର ନିଦ୍ରା ନା ଆଉ ଦୁର୍ଭାଗତ ପଡ଼ୁ ନା, ଯିଏ ଯାହାର ତମ ଗୁଣ ତାର ନିଦ୍ରା ବେଶୀ, ସତଗୁଣଟା କାହିଁ ନିଦ୍ରା ରହିବ, ସତଗୁଣରେ ସଂଯମୀ ସବୁ, ତମ ଗୁଣର ନିଦ୍ରା ଲୋକଟାକ ଢୋଳେଇ ପଡ଼ିକି ଗଡ଼ି ପଡ଼ିଥିବେ ତମ ଗୁଣଟା ରହିଲା। ଆଉ ଯଦି ଭଗବାନ ଇଚ୍ଛା କରିବେ ଆଉ ନିଦ୍ରା ଦେବୀ କହିବେ ତମ ଗୁଣ ପୁରେଇ ଦିଏ ସମସ୍ତଙ୍କ, ଶୋଇଥିବ ତ ଶୋଇଥିବ ଆଉ କେତେ ଯୁଗ ଚାଲିଯିବନି ଆଉ କ'ଣ କେତେ ଯୁଗ ପରେ ଉଠେଇବେ ତାଙ୍କର କ'ଣ ଅଛି, ତେଣୁ ଯୋଗମାୟଙ୍କର ଇଚ୍ଛା ନା ଏ ସସ୍ମିତ କ୍ଷଣ ସସ୍ମିତ ମୁଖମ ଅତୃପ୍ତ ଉତ୍ସୃଜ୍ୟ ଜବେନ ସାହାଯ୍ୟ। କୃଷ୍ଣ ହସୁଥିଲେ ଯଶୋଦା ବି ହସୁଥିଲେ କିନ୍ତୁ ଯଶୋଦାଙ୍କର ଆନନ୍ଦଟା ଅଧିକା ଥିଲା, କାରଣ କୃଷ୍ଣ ପୁରା ଜଣ ମାନେ ପ୍ରକାଶ କରୁନଥିଲେ ଯେ ମୁଁ ତୃପ୍ତ ହେଇଗଲି ବୋଲି। କୃଷ୍ଣ ଚାହୁଁଥିଲେ ନା ମୁଁ ଯେତେ ଥର ସ୍ତନ୍ୟପାନ ଯେତେ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ କରୁଥିବି ଯଶୋଦାଙ୍କୁ ସୁଖ ହଉଥିବ। ଏଇଟା ବାତ୍ସଲ୍ୟ ରସର ମହିମା। ମା କେବେ କହିବନି ସେ ଛୁଆ ଖାଉନଥିବ ତା ପଛରେ ପଛରେ ସେ ଚୁଡ଼ାକୁ ଟିକେ ଚକୁଟିକି ତା ଦେଖିନ ଭାବିଲେ ଚୁଡ଼ାକୁ ଚକୁଟି ତା ପଛରେ ଧୋଉଥିବ ତା ପାଟରେ ଆଙ୍ଗୁଳିରେ ଗେଞ୍ଜେ ତାକୁ ସେ ଖାଉନି ବା ତାକୁ ଭୋକ ଲାଗୁନଥିବ କ'ଣ ତା ପାଟରେ ଆଙ୍ଗୁଳିରେ ଗେଞ୍ଜେ କାରଣ ମାର କାମ ହେଲା ଏଇଟା ବାତ୍ସଲ୍ୟ ରସରେ ଛୁଆକୁ ତାକୁ ତା ଦେହରେ ଲାଗୁ ନ ଲାଗୁ ତାକୁ ସେ ଗରିବ ଲୋକଟା ଦେଖେ ସେ ଅର୍ଣ୍ଣକୁ ଚକୁଟିକି ସେ ଆଳୁକୁ ଇଏ କରିକି ତା ପୁତା ପାଟରେ ଆଙ୍ଗୁଳ ଗେଞ୍ଜୁଥିବେ କିରେ ଖାଲି ଅର୍ଣ୍ଣ ଆଳୁ ଗୁଡ଼ା ଛୁଆକୁ କ'ଣ ଲାଗିବ ଟିକେ ଲୁଣ ପକା ହେଲେ ସେ ତା ପାଟରେ ଗେଞ୍ଜିବେ କାହିଁକି ମାର ରସଟା ସେଇଟା ଯଶୋଦା ଚାହୁଁଥିଲେ କୃଷ୍ଣ ଚାହୁଁଥିଲେ ମୁଁ ଯଶୋଦାଙ୍କୁ ସୁଖ ଦେବି ମୁଁ ମୋର ସ୍ତନ୍ୟ ପାନ କରୁ ଆଉ ଯଶୋଦା ବି ଚାହୁଁଥିଲେ କୃଷ୍ଣ ବି ପାନ କରନ୍ତୁ ଅତୃପ୍ତ କୃଷ୍ଣ ଅତୃପ୍ତ ଥିଲେ ଆରେ ସେ ଆତ୍ମକାମ ଅତୃପ୍ତ ଓଲଟା ହେଇଯାଉଛି ନା ଆତ୍ମକାମ ଆତ୍ମାରାମ ହେଇକି ତାଙ୍କର ପୁଣି ଆତ୍ମାରାମ ହେଇକି ସ୍ତନ୍ୟପାନ କରୁଛନ୍ତି ଆତ୍ମକାମ ହେଇକି ଅତୃପ୍ତ ହେଉଛନ୍ତି ଚକ୍ରପ୍ରଦାୟ ଲେଖିବେ ଆସିବ ସେ ଶ୍ଳୋକ ଗୋଟିଏ ଗୋଟିଏ ଟୀକାରେ ସବୁ ସବୁ ଭଗବାନ କୃଷ୍ଣଙ୍କର ଯେଉଁ ବିରୁଦ୍ଧ ଧର୍ମ ସ୍ୱଭାବଟାକୁ ବ୍ୟାଖ୍ୟା କରିବେ ଅତୃପ୍ତ ଉତ୍ସୃଜ୍ୟ ଜବେନ ସାହାଯ୍ୟ ଯୋଉ ଉତ୍ସୃଜ୍ୟ ଅତୃପ୍ତ ଅତୃପ୍ତ ଭାବରେ ତ୍ୟାଗ କରିଦେଲେ କୃଷ୍ଣଙ୍କୁ ଯଯୋଉ ଗଲେ ଉତ୍ସିଚ୍ୟମାନେ ପୟସୀ ତ୍ୱଧିଶ୍ରିତ ଉତ୍ସିଚ୍ୟମାନ କ'ଣ କୁହାଯିବ ଉତ୍ତରି ଆସୁଛି କ୍ଷୀର କ୍ଷୀର ଉତ୍ତରିକି ଚାଲି ଆସୁଛି ଯଶୋଦା ତା କ୍ଷୀରକୁ ବଞ୍ଚାଇବା ପାଇଁ ଚାଲିଗଲେ ଇଏ ହେଉଛି ସେବା ପରିପାଟି ବାତ୍ସଲ୍ୟ ରସର ସେବା ପରିପାଟି ତାଙ୍କ ପାଇଁ କ୍ଷୀର ବଡ଼ ଥିଲା କୃଷ୍ଣ ବଡ଼ ନଥିଲେ କର୍ମୀ ଜ୍ଞାନୀ ଯୋଗୀଙ୍କର କୃଷ୍ଣ ଦରକାର ସେ କୃଷ୍ଣ ସୁଖ ଦେଖନ୍ତିନି ଭକ୍ତଙ୍କର କୃଷ୍ଣ ଦରକାର ନାହିଁ କୃଷ୍ଣ ସୁଖ ଦରକାର କୃଷ୍ଣଙ୍କ ସୁଖ ଯୋଉଠି କୃଷ୍ଣ ଯିବେ କୁଆଡ଼େ କି ତାଙ୍କର କ'ଣ କୃଷ୍ଣ ଦରକାର କୃଷ୍ଣ ପାଇଗଲା ପରେ ସେ ଆଉ ଗଲା ସେ କୃଷ୍ଣ ପାଇବା ପାଇଁ ଚାହୁଁଛନ୍ତି କିନ୍ତୁ ଭଗବାନଙ୍କର ଭକ୍ତ ଯିଏ ଭକ୍ତ ସେ କୃଷ୍ଣ ସୁଖ ପାଇଁ କୃଷ୍ଣଙ୍କୁ ଛାଡ଼ିଦେବ ଯେମିତି ଗୋପୀମାନେ ସେ ମଥୁରାପୁର ଯାଇପାରିଥାନ୍ତେ ସେ କ'ଣ ମଥୁରାପୁର ଦିନକୁ 10 ଥର ଯାଇକି ପଳାଇ ଆସିଥାନ୍ତି ଯାଆନ୍ତି ନାହିଁ କୃଷ୍ଣ ସୁଖ ନାହିଁ ଆମେ କାହିଁକି ଯିବା କୃଷ୍ଣ ଅଲଗା କେଉଁ ଭାବରେ ଥିବେ ଆମେ କାହିଁକି ଯିବା ଆମେ ବ୍ରଜ ଭାବ ଦେଖିବା ପାଇଁ ଚାହୁଁ କୃଷ୍ଣ ସୁଖ କର୍ମୀ ଜ୍ଞାନୀ ଯୋଗୀ ସେମାନେ ତାଙ୍କର କୃଷ୍ଣ ଦରକାର ସ୍ୱାର୍ଥୀ କୃଷ୍ଣ ସୁଖ ପାଇଁ ସେମାନେ ଚିନ୍ତା କରନ୍ତି ସେପାଇଁ ସେ ସବୁ ଅଶାନ୍ତ ସେମାନେ ଭକ୍ତ କୃଷ୍ଣଙ୍କ ସେବା ସେ କୃଷ୍ଣଙ୍କ ସେବା ପାଇଁ କୃଷ୍ଣଙ୍କ ସୁଖ ପାଇଁ ଯଶୋଦା ଚିନ୍ତା କରୁଥିଲେ ମୁଁ ସ୍ତନ୍ୟପାନ କରିଦେଇପାରିବି ମୋର ଯେତେବେଳେ ଇଚ୍ଛା କରିବି ମୁଁ ସ୍ତନ୍ୟପାନ କରିଦେଇପାରିବି କିନ୍ତୁ ଏ କ୍ଷୀର ଶ୍ୟାମଳି ଧବଳି ଗାଭୀର ଯେଉଁ କ୍ଷୀର ଅଛି ନା ଏଇଟା ମିଳିବନି ନା ଆନୁକୂଲ୍ୟନ କୃଷ୍ଣ ଅନୁଶୀଳନମ ଏଇଠି ଆନୁକୂଲ୍ୟନ କୃଷ୍ଣ ଅନୁଶୀଳନ ଅଛି କିନ୍ତୁ ଜଣାପଡ଼ୁଛି ପ୍ରତିକୂଳ ହେଲା କୃଷ୍ଣଙ୍କୁ ତ୍ୟାଗ କରି କିଏ ଯିବ କର୍ମୀ ଜ୍ଞାନୀ ଯୋଗୀ ତାଙ୍କ ଲକ୍ଷ୍ୟ ହେଉଛି କୃଷ୍ଣ କୃଷ୍ଣ କିଏ ତ୍ୟାଗ କରିବ କିନ୍ତୁ ଯଶୋଦା କୃଷ୍ଣଙ୍କୁ ତ୍ୟାଗ କରି ଦେଉଛି ନା କୃଷ୍ଣଙ୍କର ସେ ଚିନ୍ତା କଲେ କ'ଣ ମୁଁ ଯେଉଁ ସମୟରେ ବି ସ୍ତନ୍ୟପାନ କରିଦେଇପାରିବି କିନ୍ତୁ ମୋତେ ମିଳିବନି ଏ କ୍ଷୀର ଆଉ ମିଳିବ ଏଇଟା ଆନୁକୂଲ୍ୟନ ପ୍ରତିକୂଲ୍ୟନ ହେଲାନି କୃଷ୍ଣ ସୁଖ ପାଇଁ ଯେଉଁଟା କରାଯାଏ ସେଟା ଅନୁକୂଲ୍ୟ କୃଷ୍ଣଙ୍କ ସୁଖ ଯେଉଁଥିରେ ନାହିଁ ଏଇଟା ପ୍ରତିକୂଳ ଏଥିରେ କ'ଣ କୃଷ୍ଣ ରୋଦନ କରୁଛନ୍ତି କୃଷ୍ଣଙ୍କୁ ଅତୃପ୍ତ ହିସାବରେ ଓଲ୍ଲେଇ ଦେଇକି ଯାଉଛନ୍ତି ଏଥିରେ ଆନୁକୂଲ୍ୟ ଅଛି ଚକ୍ରପତି ଲେଖିବେ ବାତ୍ସଲ୍ୟ ରସର ସାଧକମାନଙ୍କର ତାଙ୍କର ଯେଉଁ ପରିପାଟି ତାକୁ ବୁଝିବା ପାଇଁ କିଏ ସକ୍ଷମ ନୁହନ୍ତି ବାତ୍ସଲ୍ୟ ରସ ଅମୃତ ସମାନ ଆଉ ଅମୃତ ସମାନ ନା ଏ ଜିନିଷଟା ତେଣୁ କୃଷ୍ଣଙ୍କୁ ସେ ଓହ୍ଲାଇ ଦେଇଛନ୍ତି ଅତୃପ୍ତ ଉତ୍ସୃଜ୍ୟ ଜବେନ ସାହାଯ୍ୟ ଯୋଉ ଜବେ ନହ ଟିକାକର ପ୍ରଶ୍ନ ଉଠୁଛନ୍ତି କୃଷ୍ଣଙ୍କୁ ଧରି କାହିଁ ଗଲେନି ଯଶୋଦା ମାତା ଯଦି ଚାହିଁଥାନ୍ତେ କ୍ଷୀରଟା ଉତୁରି ଯାଉଛି ନା କୃଷ୍ଣ ଧରିକି ସ୍ତନ୍ୟପାନ କଲା ମା କ'ଣ ଧରି ଯାଆନ୍ତିନି କୃଷ୍ଣ ଧରି କାହିଁ ଗଲେନି ଓହ୍ଲାଇ ଦେଇ କାହିଁ ଚାଲିଗଲେ ଅନୁକୂଳ କ'ଣ ରହିଲା ମାନେ ଯୁକ୍ତି କରିବା ସବୁ ଦିଗରେ ବିଚାର କରାହବ ନା ଭାଗବତକୁ ତ ଆମେ କେହି ଜଣେ ଆଜିକାଲି ଯୁକ୍ତିବାଦୀ ଲୋକ ତ ଏମିତି ଅନ୍ଧଭାବରେ ଗ୍ରହଣ କରିବନି ତୁ ରସ ଦୃଷ୍ଟିରୁ ବିଚାର କର ଯୁକ୍ତି ଦୃଷ୍ଟିରୁ ବିଚାର କର ଯେଉଁ ଦୃଷ୍ଟିରୁ ବିଚାର କରିବି ଭାଗବତ ହିଁ ଭାଗବତମ ମା ମାନେ ପ୍ରାୟ କାମ କରନ୍ତି ପିଲାଙ୍କୁ ସ୍ତନ୍ୟପାନ କରାଇଲା ବେଳେ କାମ କରିପାରନ୍ତି କିମ୍ବା ତାଙ୍କୁ ଧରିକି ତ ପଳେଇ ପାରିଥାନ୍ତେ ନା କାନାଙ୍କୁ ଧରି ହବନି କି ସେ ସମୟରେ ଧରିକି ଯାଇ କ୍ଷୀରଟା କାହିଁକି ଯଜଉ ଜବେନ ସା ଯଜଉ ଶବ୍ଦ ରହିଲା ନା ଜବେନ ସାହାଯ୍ୟ ମାନେ ଯୁଶନଙ୍କର ହଠାତ୍ ନଜର ପଡ଼ିଲା ସେତେବେଳେ କ୍ଷୀର ପୁରା ଉଠି ଆସିଲାଣି କଣ କହୁଛି ସେ ଭାଣ୍ଡର ଉପରକୁ ପଳେଇ ଆସିଲା ହଠାତ୍ କ୍ଷୀର ପଡ଼ିଯିବ ନା କ୍ଷୀର ଆମର ଗାଁ ଗାଁ ଗାଉଁଲି ହିସାବରେ କ'ଣ କ୍ଷୀର ଉତରିଲେ ଅଶୁଭ ଗାଁ ଗାଉଁଲି ଲୋକମାନେ କ୍ଷୀର ଉତରିବାକୁ ଦେବେନି କ୍ଷୀରଟା ସବୁବେଳେ ଚୁଲରେ ପଶିଲା ସେ ବହୁ ଉପରେ ବିରକ୍ତ ହେବେ କ୍ଷୀରଟା ଗୋଟେ ସବୁବେଳେ କ୍ଷୀର ଉତରୁଛି ଭଲ ନୁହେଁ ଏଇଟା ଗୋଟେ ଦାୟିତ୍ୱହୀନତା ତେଣୁ ସିଏ ଜବେନ ସାହାଯ୍ୟ ଯୋଉ ଶୀଘ୍ର ଧାଙ୍ଗି ଗଲେ କ୍ଷୀର ହଠାତ୍ ନଜର କରିଦେଲେ ନା ତା କୃଷ୍ଣଙ୍କୁ ନେଇଗଲେନି କାହିଁକି ନା ସେ ଚିନ୍ତା କରୁଥିଲେ କୃଷ୍ଣ ଧରିକି ଯିବି ତାର ମୁଁ ଯେତେ ଶୀଘ୍ର ଯାଉଛି ନା କେଉଁଠି କୃଷ୍ଣଙ୍କ ଅଙ୍ଗରେ ଆଘାତ ଲାଗିଯିବ ଆଚ୍ଛା ଯେଉଁମାନେ ସବୁ ଧ୍ୟାନର ସବୁ ଚିନ୍ତା କରୁଛନ୍ତି ଏ ଜିନିଷକୁ ଆଉ କେଉଁଠି କୃଷ୍ଣଙ୍କର ଆଘାତ ଲାଗିଗଲେ ମୁଁ ତ ହଠାତ୍ ମୋତେ କ୍ଷୀର ଅଛି ନା ଯେଉଁମାନେ ମା ମାନେ ସେମାନେ ଜାଣିଛନ୍ତି କେଉଁ କାମଟାକୁ କେତେ ଶୀଘ୍ର କରିବାକୁ ପଡ଼େ ଛୁଆଙ୍କୁ ଦେଖିବ ସାଙ୍ଗେ ସାଙ୍ଗେ କୋଳରୁ ଓହ୍ଲାଇ ଦେଇ ଦୌଡ଼ିବେ ସେଠି ନେଇକି ଯାଇପାରିଥାନ୍ତେ କିନ୍ତୁ ଜାଣିଛନ୍ତି ନାହିଁ ଅସୁବିଧାରେ ପଡ଼ିଯିବେ ଏ ଯେଉଁ ଗାଈ ଗୋରୁ ଚଢ଼ିବାକୁ ଯାଆନ୍ତି କେବେ ବି ସେ ଛୁଆଙ୍କୁ ନେବେନି ଏ ଯେଉଁ କ'ଣ ଗାଈ ଗୋରୁ ବାନ୍ଧିବା ପାଇଁ ଯିବେ ଛୁଆଙ୍କୁ କେବେନି କାରଣ ଦୌଡ଼ରେ ସିଏ ଗାଈଟା ଆଣିଦେବ ଦୌଡ଼ରେ ସେ କହି ଛୁଆଟା ଧରିଲୁ କେଉଁ କାମରେ ଛୋଟ ପିଲାକୁ ଧରିବାକୁ ପଡ଼େ କେଉଁ କାମରେ ଛୋଟ ପିଲାଙ୍କୁ ଛାଡ଼ିବାକୁ ପଡ଼େ ମାମାନଙ୍କୁ ଜଣା ଆଜିକାଲି କଥା ମୁଁ କହିପାରିବିନି ସେମାନଙ୍କୁ ସେତେବେଳେ ସବୁ ଜଣା ଏ ଯେଉଁ ପେଜ କ'ଣ ଏଇଟା କୁହନ୍ତି ଅର୍ଣ୍ଣ ଗାଳିବେ କେତେବେଳେ ଛୁଆଙ୍କୁ ରଖିବେନି ପାଖରେ କେବେ ରଖିବେନି ପାଖରେ ଚୁଲି ଚୁଲିରେ ଅଲଗା କାମ କଲାବେଳେ ସବଜି ରୋଷେଇ କରୁଥିବେ କ୍ଷୀର ପାନ କରୁଥିବେ ନହେଲେ ପାଖରେ ଏଠି ବସେଇଥିବେ ଯେତେବେଳେ ଅର୍ଣ୍ଣ କ'ଣ ଆମର ପେଜ ଗାଳିବେ ପେଜ କୁହନ୍ତି ନା ତାକୁ ଅର୍ଣ୍ଣରୁ ସେ ପେଜଟାକୁ ଗାଳିବେ କେବେ ରଖିବେନି ଛୁଆ କାହିଁକି କ'ଣ ସେ ଠିକ୍ ଠୋପେ ପଡ଼ିଗଲେ ଫୁଟକା ହେଇଯିବ କୁଆଡ଼େ ଗୋଡ଼ ହାତ ବାଜିଯିବ ସେ ଜାଣିଛନ୍ତି ଏଇ ମା ମାନେ ବାଟଣା ପଡ଼ିଥିବେ ଛୁଆମାନେ ତା ପିଠରେ ସବୁ ପିଠରେ ନଦୀ ହଉଥିବେ ମା ହେଠି କିଛି କହିବନି ରୋଷେଇ ହଉଥିବ ସେ ଛୁଆ ସେ ପିଠରେ ଲାଗୁଥିବ କେଉଁ କେଉଁ ମା ମୁଁ ଦେଖିଛି ସ୍ତନ୍ୟପାନ କରନ୍ତି ରୋଷେଇ ବି ଚାଲିଥାନ୍ତି କିନ୍ତୁ କେତେ କେତେଟା କାର୍ଯ୍ୟ ସେମାନେ ଛୁଆଙ୍କୁ ସେମିତି ଲଗେଇବେନି ପାଣି ଆଣିବା ପାଇଁ ଯିବେ ସେ କାମ କରିବେ ଏ ଟିଓଲ ଯେତେବେଳେ ହେଲା ଟିଓଲ କାଖରେ ଧରିକି କିନ୍ତୁ କୂଅ ପାଖକୁ ନେବେନି ଛୁଆଙ୍କୁ ନେବେନି ସେ କେଉଁ ଜାଗାକୁ ନେବାକୁ ପଡ଼ିବ କେଉଁ ଜାଗାକୁ ନେବାକୁ ପଡ଼ିବ ବାତ୍ସଲ ରସର ପ୍ରେମବତୀ ସିଏ ଆଉ ଇଏ ତ ସାଧାରଣ ମା ନା କ'ଣ ସେ ପ୍ରେମବତୀ ମା ଜବେନ ହଠାତ୍ ଦେଖିଦେଲେ କ୍ଷୀରଟା ଉତରି ଆସିଲାଣି ଏ ସମୟରେ ଧାଇଁ ତମକୁ ଯିବାକୁ ପଡ଼ିବ ଧାଇଁ ଗଲାବେଳେ କୃଷ୍ଣଙ୍କୁ ଧରିକି ଯିବେ କୋଉଠି ବାଜିବ ତାଙ୍କ ଦେହ ସେ ପ୍ରେମର ପରିପାଟି ଜାଣିଛନ୍ତି ସେଠୁ ତ୍ୟାଗ କରିକି ଗଲେ ସେ କଥା ସେ କହୁଛନ୍ତି ତମାଙ୍କର ପରେ ଆସିବ ତ୍ୟାଗ କରିକି ଯାଉଛନ୍ତି ଉତ୍ସିଚ ମାନେ ପୟସ୍ୟ ତଦସ୍ଥିତି ହଁ ଏତେ କହିଲେ ଅତୃପ୍ତ ଉତ୍ସୃଜ୍ୟ ଅହୋ ଚତୁର୍ପଦା ଲେଖିଲେ ବାଲସ୍ୟ ବୁଦ୍ଧି ଇତିକୁଥିବା ମନ୍ଥନାଥ ବିରାମ ଉପବିଷ୍ଟ ସ୍ୱୟଂ ଅଙ୍କ ମାରୁଢ଼ ନିଜେ ବସି ବୋଲେ ଅହୋ ବାଲକସ୍ୟ ବୁଦ୍ଧି ଇତିକୁଥିବା ମୋ ପୁଅର ଏତେ ବୁଦ୍ଧି ହେଇଗଲାଣି ଯଶଟା ଖୁସି ହେଇଗଲେ ମନ୍ଥନାଥ ବିରମ୍ୟ ଉପବିଷ୍ଟ ମନ୍ଥନରୁ ବିରମ ହେଇକି ବା କ'ଣ ତ୍ୟାଗ କରିଦେଇକି ବସିଗଲେ ସ୍ୱୟଂ ଏବଂ ଅଙ୍କ ମାରୁଢ଼ ନିଜେ କୃଷ୍ଣ ଚଢ଼ିଗଲେ ଅଙ୍କକୁ ତମ ଉତ୍ସୃଜ୍ୟତି ଅତ୍ର ହେତୁ ଜବେନ ଇତି ତାଙ୍କୁ ତ୍ୟାଗ କରିକି ଗଲେ କାହିଁକି ତ୍ୟାଗ କରିଗଲେ ଜବେନ ଇତି ଶୀଘ୍ର ଯାଉଛନ୍ତି ଉତ୍ସିଚ୍ୟ ତତ୍ରାପି ହେତୁ ଉତ୍ସିଚ୍ୟ ମାନ ଦୁଇଟା ଅର୍ଥ କଲେ ପ୍ରତି ଶବ୍ଦର ମୁଁ ଧରିଲେ ଆଉ ଆଚ୍ଛା କାହିଁକି ତ୍ୟାଗ କରିଗଲେ ତ୍ୟାଗ କରିବାଟା ଏଇଟା ପ୍ରତିକୂଳ ଭଳିଆ ଲାଗୁଛି କୃଷ୍ଣଙ୍କୁ ତ୍ୟାଗ କରାଯାଏ ନା କୃଷ୍ଣଙ୍କୁ ସୁଖ ପାଇଁ କୃଷ୍ଣ କାନ୍ଦିଲେ କି ନାହିଁ କୃଷ୍ଣ କାନ୍ଦିଲେ ନା ମୋତେ ମା ଛାଡ଼ ଦେଇକି ପଳେଇଗଲେ ତାର କୃଷ୍ଣଙ୍କ ତ ସୁଖ ଏଠି ହେଲାନି କିଏ ପ୍ରଶ୍ନ କରିବ ପ୍ରତିକୂଳ ହେଇଗଲା କହିଲେ ନା 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 ଉତ୍ସିଚ୍ୟ ନା ସରି ଜବେନ ତତେ ଉତ୍ସୃଜ୍ୟତି ଇତି ଅତ୍ର ହେତୁ ଜବେନ ଚକ୍ରବେଦଙ୍କର ଏଇଟା ମୁଁ କହୁଥିଲି କାହାର ଏଇଟା ଚକ୍ରବେଦଙ୍କ ତ୍ୟାଗ କରି କାହିଁ ଗଲେ ତାର କାରଣ ହେଉଛି ଗୋଟେ ଜବେନ ବହୁତ ଶୀଘ୍ର ଯାଉଛନ୍ତି ଆଉ ଦ୍ୱିତୀୟ ତତ୍ରାପି ହେତୁ ତାର କାରଣ କ'ଣ ହେଇପାରେ କାହିଁକି ଜବେରେ ଯାଉ କାହିଁକି ଯେତେ ଶୀଘ୍ର ଯାଉଛନ୍ତି ନା ଉତ୍ସିଚ୍ୟମାନ ଏତେ ଶୀଘ୍ର କାହିଁକି ଯିବା କ'ଣ ଆବଶ୍ୟକ ଥିଲା ନା ଉତ୍ସିଚ୍ୟମାନ କ୍ଷୀର ଅତି ତାହା ପାଇଁ ନୁହଁ ଆଦୃଚ୍ୟମାନ ସତି ପୟସୀ ଉତ୍ତରଣାର୍ଥ ମିତ୍ୟାର୍ଥ କେତେ ସୁନ୍ଦର ତାଙ୍କ ସଂସ୍କୃତ ଅତିତାପେନ ଅତିତାପରେ ଆଦୃଚ୍ୟମାନେ ସତିପୟସି କ୍ଷୀର ଯୋଉ କ'ଣ କୁହାଛି ମାନେ ଆବର୍ତ୍ତନ ହେଇକି ଯୋଉ ଫୁଟିକି ପୟସି ଉତ୍ତରଣାର୍ଥମ ଉତୁରି ଆସୁଛି ନା ତାକୁ ଉଠେ ଉହ୍ଲେଇବେ କାହିଁକି କୃଷ୍ଣଙ୍କୁ ତ୍ୟାଗ କଲେ ନା ଶୀଘ୍ର ଗଲେ ଯବନେ ଗଲେ କୃଷ୍ଣଙ୍କୁ ନେଇକି ସେଥିପାଇଁ ଗଲେନି କାହିଁକି ଏତେ ଶୀଘ୍ର ଗଲେ ନା କ୍ଷୀର ଉତୁରି ଆସୁଛି ଏଠି ଅନୁକୂଳ କୃଷ୍ଣଙ୍କ ସୁଖ ପାଇଁ କରିଛନ୍ତି ପ୍ରତିକୂଳ ନୁହନ୍ତି ଏଇଭଳି ଭାବରେ ପ୍ରେମବତୀଙ୍କର ଯଶୋଦାଙ୍କର ପ୍ରେମକୁ ସୁଖଦେବ ଗୋସ୍ୱାମୀ ବାତ୍ସଲ୍ୟ ପ୍ରେମକୁ ପ୍ରତି ଶବ୍ଦରେ ବ୍ୟାଖ୍ୟା କରିକି ରଖୁଛନ୍ତି। ଏ ସମୟରେ କୃଷ୍ଣ ଫେରିଲା ବେଳକୁ ଯଶୋଦାଙ୍କର କୃଷ୍ଣଙ୍କର ଆରମ୍ଭ ହେବ ଲୀଳା। ହରେ କୃଷ୍ଣ ଜୟ ଗ୍ରନ୍ଥରାଶ୍ରମ ଭାଗବତ ମୁଖୀ ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ରାଧା ଦାମୋଦର ଭଗବାନ କି ଜୟ ନିତାଏ ଗୌରୀ ମାନ।